उपगीयमानमहात्म्यम् अहिंसामन्यतात्मजम् अहिंसामन्यतात्मजम् त्रयाचोपनिषद्भिश्च साङ्ख्ययोगैश्च सात्वतैः साङ्ख्ययोगैश्च सात्वतैः उपगीयमानमहात्म्यम् हरिंसामन्यतात्मजम् हरिंसामन्यतात्मजम्
अधिक स्टार्ट करिए ना कौन आता हम बैठ कर
त्रयाचोपनिषद्भिश्च
सांख्ययोगैश्च सात्वतिः उपगीयमानमहात्म्यम् अहिंसामन्यतात्मजम् सुकरण भाग भगवान का महिमा वेदत्रय उपनिषद सांख्ययोग एवं अन्यान्य वैष्णव शास्त्र कीर्तित होती तथापि माँ यशोदा श्री भगवान को तांकर शिशु पुत्र बोली मन करते भगवत रूपा महाराज कहते भगवत गीतार 15-15 भगवान श्रीकृष्ण कहते वेद अध्ययन उद्देश्य हूँ मत जाणी वेदिष्ट सर्वीर हम भी वेद्य श्री चैतन्य महाप्रभु सनातन गोस्वामी को कहते वेदर तीनो उद्देश्य रही श्रीकृष्ण सहित आम संपर्क अवगत होगा संबंध से संपर्क अनुसार आचरण करवा अभिधेय एवं जीवन चरम उद्देश्य को साधन करवा प्रयोजन श्री चैतन्य महाप्रभु प्रयोजन शब्द विश्लेषण कर परम पुरुषार्थ प्रेम पुआर्थ महार्थ मानव जीवन चरम प्रयोजन हूँ कृष्ण प्रेम लाभ करवा एठारे आम देखा पाऊ जे माँ यशोदा से परम प्रयोजन प्राप्त होती कारण से सर्वत भाव कृष्ण प्रेम मग्न थे प्रथम कर्मकांड ज्ञानकांड उपासना कांड ये तीनो पंथा त्रयी द्वारा वेदर उद्देश्य को अनुसरण कराए मनुष्य जिते उपासना कांडर सिद्धि अवस्था प्राप्त होती से नारायण व विष्णु आराधना करती पार्वती जिते महादेव को उपासनार सर्वश्रेष्ठ पंथा संबंध प्रश्न कले सेतेबेळे महादेव कहिले आराधना नाम सर्वेशां विष्णु आराधना परम विष्णु आराधना व उपासना होती सिद्धिर सर्वोच्च अवस्था जहाँ देवकी उपलब्धि करथिले किंतु एठार माँ यशोदा कौन सी उपासना अनुष्ठान करूना कारण से चिन्मय कृष्ण प्रेम लाभ करसंदी तेणु तांकर स्थिति देवकी श्रेष्ठ से कथा बुझापाई श्री व्यासदेव लिखिंट त्रया उपनिषद इत्यादि कई जिते विद्या व ज्ञान लाभ करने वेद अध्ययन करती पक्षे से मानव सभ्यतार अंशग्रहण करने को आरंभ करती से परम तत्वर निर्विशेष उपलब्धि करती व ब्रह्मज्ञान लाभ पाई उपनिषद अध्ययन करती आहरी उन्नत हो से भगवद गीतार जहाँ को परम ब्रह्म परम धाम पवित्र परम भगवान पुरुषं शाश्वतम बोली वर्णना कराई से परमेश्वर को जानापी सांख्य जग स्तर को उन्नत हमें कई जिते हृदयंगम करपारती परम नियंता से पुरुष ही होती परमात्मा से योग पंथार नियोजित होती ध्यान व्यस्थित गति मनसा दर्शन जन योगिना किंतु माँ यशोदा ସେହି ସମସ୍ତ ସ୍ତର ଅତିକ୍ରମ କରିଛନ୍ତି। ସେ କୃଷ୍ଣଙ୍କୁ ନିଜର ପ୍ରିୟ ପୁତ୍ର ରୂପେ ଭଲ ପାଇବା ସ୍ତରରେ ଅବସ୍ଥିତ ଥିଲେ ଏବଂ ସେ ଆଧ୍ୟାତ୍ମିକ ଉପଲବ୍ଧିର ସର୍ବୋଚ୍ଚ ସ୍ତର ପ୍ରାପ୍ତ ହୋଇଥିଲେ। ପରମ ସତ୍ୟଙ୍କୁ ତିନି ରୂପରେ ଉପଲବ୍ଧି କରାଯାଏ, ବ୍ରହ୍ମେତି, ପରମାତ୍ମେତି, ଭଗବାନ ଇତି ଶବ୍ଦେତି। କିନ୍ତୁ ସେ ଏପରି ଏକ ଚିନ୍ମୟ ସ୍ତର ପ୍ରାପ୍ତ ହୋଇଥିଲେ ଯେ ବ୍ରହ୍ମ କି ପରମାତ୍ମା କିମ୍ବା ଭଗବାନ କିଏ ତାହା ଜାଣିବା ପାଇଁ ସେ ଅପେକ୍ଷା କରୁନଥିଲେ। ଭଗବାନ ସ୍ୱୟଂ ତାଙ୍କର ପ୍ରିୟ ପୁତ୍ର ହେବା ପାଇଁ ଅବତୀର୍ଣ୍ଣ ହୋଇଥିଲେ। ତେଣୁ ମା ଯଶୋଦାଙ୍କର ସୌଭାଗ୍ୟର କୌଣସି ତୁଳନା କରିବେ ନାହିଁ, ଯେଉଁ କଥା ଘୋଷଣା କରି ଚୈତନ୍ୟ ମହାପ୍ରଭୁ କହିଛନ୍ତି, ରମ୍ୟା କାଚିତ ଉପାସନା ବ୍ରଜବଧୂର୍ଘୀଣତା କଳ୍ପିତା। ପରମ ସତ୍ୟ ବା ପରମେଶ୍ୱର ଭଗବାନଙ୍କୁ ବିଭିନ୍ନ ସ୍ତରରେ ଉପଲବ୍ଧି କରାଯାଇପାରେ, ସେହି ସମ୍ବନ୍ଧରେ ଭଗବତ ଗୀତାର ଚତୁର୍ଥ ଅଧ୍ୟାୟ 11 ଶ୍ଳୋକରେ ଭଗବାନ କହିଛନ୍ତି, ଯିଏ ଯଥା ମାଂ ପ୍ରବୁଦ୍ଧନ୍ତେ ତାଂ ସଦୈବ ଭଜାମ୍ୟହଂ, ମୁଁ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବସ। ଅର୍ଥାତ୍ ଯେଉଁପରି ଭାବରେ ମୋ ନିକଟରେ ଆତ୍ମସମର୍ପଣ ଦ୍ୱାରା ପ୍ରପନ୍ନ ହୁଏ, ମୁଁ ତାକୁ ସେହି ଭାବରେ ପୁରସ୍କୃତ କରେ। ଏ ପାର୍ଥ, ସମସ୍ତେ ସର୍ବତ ଭାବେ ମୋର ପଥ ହିଁ ଅନୁସରଣ କରନ୍ତି। କେହି କର୍ମୀ, ଜ୍ଞାନୀ, ଯୋଗୀ ଏବଂ ଭକ୍ତ ବା ପ୍ରେମୀ ଭକ୍ତ ହୋଇପାରନ୍ତି, କିନ୍ତୁ ଉପଲବ୍ଧିର ଚରମ ସ୍ତର ହେଉଛି ପ୍ରେମ ଭକ୍ତ, ଯାହା ମା ଯଶୋଦା ପ୍ରଦର୍ଶନ କରିଥିଲେ। ଉଷ୍ମାଦାୟ କୃଷ୍ଣ ପୃଷ୍ଠାୟ ବୁଦ୍ଧ ଶ୍ରୀମନ୍ତେ ଭକ୍ତସିଦ୍ଧାନ୍ତ ସ୍ୱାମୀ ନାମନି ନମ ସଦ୍ଭକ୍ତ ମଣି ମଣିପୁର ଧ୍ରୁବାୟ ଚ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିରତାୟ କୃଷ୍ଣ। ତେଣୁ ଆମର ଶ୍ରୀମଦ୍ଭାଗବତଙ୍କ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 45 ଶ୍ଳୋକ କିଛି ଆଲୋଚନା କରିବା। ତେଣୁ ଇଏ ଭଗବାନ ଯେ ଏଭଳି ବସ୍ତୁ ଭଗବାନଙ୍କୁ ସମସ୍ତେ ପୂଜା କରନ୍ତି, କିନ୍ତୁ ଭଗବାନ ସହିତ ସାଧାରଣ ଆମର ଯେମିତି ଭୌତିକ ସ୍ତରରେ ବିଭିନ୍ନ ସମ୍ବନ୍ଧରେ ସମ୍ବନ୍ଧ ସବୁ ରହିଛି, ସେଭଳି ଭାବରେ ଭଗବାନଙ୍କୁ ଆମେ ଭଗବାନଙ୍କ ସହିତ ବ୍ୟବହାର କରିବା ଏଇଟା କେହି ଚିନ୍ତା କରିପାରୁନଥିଲେ। ମହାପ୍ରଭୁ ଆସିବା ପୂର୍ବରୁ ଏ କଥା, ଏ ତତ୍ତ୍ୱ, ଭଗବାନଙ୍କ ସହିତ ଯେଉଁ ପୂଜା ଆରାଧନା ସବୁ ହେଉଥିଲା, ଅଢ଼େଇଟି ସ୍ତର ଥିଲା, ଅଢ଼େଇଟି ରସ ଥିଲା, ଶାନ୍ତ, ଦାସ୍ୟ ଏବଂ ସମ୍ଭ୍ରମ ସଖ୍ୟ। ଏହି ଅଢ଼େଇଟି ରସ ଭିତରେ ସମସ୍ତେ ଭଗବାନଙ୍କର ଆରାଧନା କରୁଥିଲେ ବା ଭଗବତ ତତ୍ତ୍ୱକୁ ବୁଝୁଥିଲେ। ଆଠାରୁ ଉନ୍ନତ ତତ୍ତ୍ୱ ଅଛି ବୋଲି ଭଗବାନଙ୍କୁ ଏଭଳି ଭାବରେ ଆରାଧନା କରିହେବ, ଭଗବାନଙ୍କ ସହିତ ଏଭଳି ଭାବରେ ସମ୍ବନ୍ଧିତ ହୋଇହେବ ବୋଲି କିଏ ଚିନ୍ତା କରିପାରିନଥିଲେ। କିନ୍ତୁ ମହାପ୍ରଭୁ ଯେତେବେଳେ ଆସିଲେ ସେ ଏହି ଭାବକୁ ପ୍ରଦାନ କଲେ, ଚାରି ଭାବ ଭକ୍ତି ଦିଆ ନାଚାମ ଭୁବନ, ଚାରି ଭାବ। ତେଣୁ ଏଇ ଯେଉଁ ସଖ୍ୟ ସ୍ତର, ସଖ୍ୟ ସ୍ତର ଦୁଇ ପ୍ରକାର ରହିଛି, ଗୋଟିଏ ହେଉଛି ସମ୍ଭ୍ରମ ସଖ୍ୟ, ଗୋଟିଏ ହେଉଛି ବିଶ୍ରମ ସଖ୍ୟ। ବିଶ୍ରମ ସଖ୍ୟରେ ଆମର ସମ୍ଭ୍ରମ ସଖ୍ୟ ହେଉଛି ଅର୍ଜୁନଙ୍କର, ଭଗବାନ ସହିତ ସମ୍ଭ୍ରମ ସଖ୍ୟ ଥିଲା। କିନ୍ତୁ ବୃନ୍ଦାବନର ଯେଉଁମାନେ ସଖାମାନେ ଥିଲେ, ଭଗବାନଙ୍କ ସହିତ ସମ୍ବନ୍ଧିତ ଥିଲେ, ତାଙ୍କର ବିଶ୍ରମ ସଖ୍ୟ। ଉଦାହରଣ ସ୍ୱରୂପ ଯେତେବେଳେ ଭଗବାନ ଭଗବତ ଗୀତାର 11 ଅଧ୍ୟାୟରେ ତାଙ୍କର ବିଶ୍ୱରୂପ ପ୍ରଦର୍ଶନ କରୁଛନ୍ତି, ସେହି ସମୟରେ ଅର୍ଜୁନ ଭୟ କରିଯାଇଛନ୍ତି, ଭଗବାନ କ୍ଷମା ପ୍ରାର୍ଥନା କରୁଛନ୍ତି, ପୂର୍ବ କଥା ତାଙ୍କର ମନ ପଡ଼ୁଛି, ଭଗବାନ ସହିତ କିଭଳି ଭାବରେ ଆମେ ତାଙ୍କୁ ସହିତ ଥଟାତାଂସା ପରିହାସ କରୁଥିଲୁ, ଯଚାବସାଚ ନସତୋଷୀ ବିହାର ଶଯ୍ୟା ସମ୍ଭୋଜନେଷୁ ଏକ ଥିବାପ୍ୟତ ତତ୍ ସମକ୍ଷମ ତତ୍ କ୍ଷମୟ, ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣଙ୍କ ସହିତ ଆମେ ବହୁତ ଥଟା ପରିହାସ କରିଛୁ, କେତେବେଳେ ମଧ୍ୟ କିଛି ତିରସ୍କାର ମଧ୍ୟ କରିଛୁ, ପ୍ରଭୁ ସେସବୁ କ୍ଷମା କରନ୍ତୁ, ମୁଁ ଜାଣିପାରୁନଥିଲି ଆପଣଙ୍କର ମହତ୍ତ୍ଵ, ଆପଣଙ୍କର ଏତେ ଶକ୍ତି ରହିଛି। ଯେତେବେଳେ ଦେଖିଲେ ବିଶ୍ୱରୂପ ଭୟ କରିଗଲେ, ସେ ରୂପ ଦେଖି ଭୟ କରିଗଲେ, ଯଥା ଜଳନ୍ତଂ ଯେଉଁ କହିଛି, ଯଥା ପ୍ରଦୀପ୍ତଂ ଜଳନଂ ପତଙ୍ଗା ବିଶନ୍ତି ନାଶାୟ ସମୃଦ୍ଧ ବେଗା, ଯେମିତି ଜ୍ୱଳନ୍ତ ଅଗ୍ନିରେ ପତଙ୍ଗମାନେ ଯାହା ସେ ଦେଇ ମୃତ୍ୟୁବରଣ କରନ୍ତି, ସେଭଳି ଭାବରେ ଭଗବାନ ମୁଖରେ ସମସ୍ତେ ପ୍ରବେଶ କରୁଛନ୍ତି। ଭୟ କରିଗଲେ ଭୟହୀନ ପ୍ରବ୍ୟତୀତ ମନମେ, ମୋର ଭୟ ଭୟ ହୋଇଯାଉଛି, ଏଭଳି ଭାବରେ ଭୟ କରିଯାଇଛନ୍ତି। ଯଦିଓ ସେ ତାଙ୍କର ସଖା, ସେ କହିଲେଣି ତ ମୋର ସଖା କ'ଣ, ତାଙ୍କର ଭୟ ଆସିଗଲା, କିନ୍ତୁ ଭଗବାନ ଯେତେବେଳେ ସେଇଭଳି ଭାବରେ ତାଙ୍କର ଭଗବତ୍ତା ପ୍ରଦର୍ଶନ କରୁଛନ୍ତି ବୃନ୍ଦାବନରେ, କେତେବେଳେ ଆକାଶକୁ ଚିଡ଼ି ଦେଉଛନ୍ତି, କେତେବେଳେ ବତ୍ସାସକୁ ବଦ୍ଧ କରୁଛନ୍ତି, ଏଭଳି କେତେବେଳେ ଅଭାସକୁ ବଦ୍ଧ କରୁଛନ୍ତି, ଅନେକ ଅସୁରକୁ ବଦ୍ଧ କରିଛନ୍ତି, କିନ୍ତୁ ଭଗବାନଙ୍କର ସଖାମାନେ ସେ କହୁନାହାନ୍ତି ପ୍ରଭୁ ଆପଣ ଭଗବାନ ଆପଣଙ୍କର ସାଙ୍ଗ ହୋଇପାରିବେ ନାହିଁ, ନା ସିଏ ତାଙ୍କ କାନ୍ଧରେ ଚଢ଼ି ଯାଉଛନ୍ତି। ସଖା ଶୁଦ୍ଧ ସଖେ କରେ ସ୍କନ୍ଦୟାରୋହଣ ତୁମି କୋନ ବଡ଼ ଲୋକ ତୁମି ଆମିଷ ସଖା ଯିଏ ସୁବଳ ସୁଦାମ ଇତ୍ୟାଦି ଏମାନେ ଯେତେ ଦେଖିଲେ ମଧ୍ୟ ଭଗବାନଙ୍କର ଭଗବତ୍ତା ଐଶ୍ୱର୍ଯ୍ୟ, କିନ୍ତୁ ସିଏ ଭାବନ୍ତି ନାହିଁ ଯେ ଭଗବାନ ବୋଲି, ଠିକ ଅଛି ଆମ ଭଳି ତମେ ତ ଆଉ ବରଂ ମଧୁମଙ୍ଗଳ ନିଜକୁ ବହୁତ ଉନ୍ନତ ସ୍ତରରେ ଭାବୁଥିଲେ, ମୁଁ ହେଉଛି ବ୍ରାହ୍ମଣ କୂଳର, ତମେ ହେଉଛି ଗୋପାଳ କୂଳର, ତମେ ନୀଚ କୂଳର, କ'ଣ ବୈଶ୍ୟ କୂଳର, ତମେ ଆମେ ବ୍ରାହ୍ମଣ କୂଳର, ଏଭଳି ଭାବରେ ନିଜକୁ ମାନେ ଅଧିକ ଜ୍ଞାନ କରୁଥିଲେ, କୃଷ୍ଣଙ୍କୁ ହୀନ ଜ୍ଞାନ କରୁଥିଲେ। ଯେତେବେଳେ ଭଗବାନ ଦର୍ଶନ ସୁନ୍ଦର ଅଷ୍ଟାଦ ଶ୍ରଦ୍ଧାରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ତାଙ୍କ ଲୀଳା କରୁଥିଲେ ସେହି ସମୟରେ ପ୍ରଣାମ ଭାସର ଆସିଲା ଭଗବାନଙ୍କୁ ବଳରାମଙ୍କୁ ବଦ୍ଧ କରିବା ପାଇଁ, କାରଣ ସେ ଭାବିଲା କୃଷ୍ଣଙ୍କୁ ବଦ୍ଧ କରିହେବ ନାହିଁ, ବହୁତ ଅସୁର ହାର ମାନିଲେଣି, ତେଣୁ ବଳରାମଙ୍କୁ ମୁଁ ମୋତେ ବଦ୍ଧ କରିପାରିବି କହି ସେ କୃଷ୍ଣଙ୍କ ପଟରେ ରହିଲା। ଯିଏ ହାରିବ ସିଏ ଅନ୍ୟ ଯିଏ ଜିତିଯିବ ତାକୁ ନିଜର କାନ୍ଧରେ ବସେଇକି ନେବ, ଭାଣ୍ଡିର ବୃକ୍ଷ ଗୋଟେ ରହିଛି ସେଇ ବୃକ୍ଷ ପାଖକୁ ନେବ, କନ୍ଧରେ ବସେଇକି ନେବ। ତେଣୁ କୁହାଯାଇଛି ଉବାହ କୃଷ୍ଣ ଭଗବାନ ଶ୍ରୀଦାମାନ ପରାଜିତ, ଭଗବାନ କୃଷ୍ଣ ଯେତେବେଳେ ପରାଜିତ ହେଇଗଲେ, ତାଙ୍କ ପାର୍ଟି ପରାଜିତ ହୋଇଗଲେ, ଟସ୍ ହାରିଗଲେ, ତେଣୁ ସେ ଶ୍ରୀଦାମଙ୍କୁ କାନ୍ଧରେ ବସେଇକି ନେଉଛନ୍ତି, ଭାଣ୍ଡିର ବୃକ୍ଷ ପାଖକୁ ନେଉଛନ୍ତି। ତେଣୁ ସେଇଭଳି ଭାବରେ ଉବାହ କୃଷ୍ଣ ଭଗବାନ ସୁଦାମାନ ପରାଜିତ ବୃଷଭ ଭଦ୍ରସେନସ୍ତୁ, ବୃଷଭ ମଧ୍ୟ ଭଗବାନଙ୍କର ସଖା ମାନେ ସବୁ, ବୃଷଭ ଭଦ୍ରସେନ ଆମ ଆଠଟି ପ୍ରଧାନ ସଖା ରହିଛନ୍ତି କୃଷ୍ଣଙ୍କର, ତେଣୁ ସେ ମଧ୍ୟ ଭଦ୍ରସେନକୁ ବସିକି ନେଉଛନ୍ତି। ଏବଂ ପ୍ରଣମ୍ବ ରୋହିଣୀ ସୁତ, ପ୍ରଣମ୍ବାସୁର ଆସିଥିଲା ବଦ୍ଧ କରିବା ପାଇଁ ରୋହିଣୀ ସୁତ ଭଗବାନ ବଳରାମଙ୍କୁ, ତେଣୁ ସେ ତାଙ୍କୁ ନେଇକରି ଚାଲିଯାଉଛନ୍ତି, ଭାଣ୍ଡର ବୃକ୍ଷ ଟପିକିରି ଆଗକୁ ପଳାଇଗଲାଣି, ତେଣୁ ଭଗବାନ ଜାଣିପାରିଲେ ବଳରାମ, ତେଣୁ ତାକୁ ବଦ୍ଧ କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କ ସଖାମାନେ ତାଙ୍କର ସ୍କନ୍ଧରେ ଆରୋହଣ କରିଯାଆନ୍ତି, ଯେତେ ତାଙ୍କର ଐଶ୍ୱର୍ଯ୍ୟ ଦେଖିଲେ ମଧ୍ୟ ସେ ଏଇଟାକୁ ଗ୍ରହଣ, ତାଙ୍କର ସମ୍ଭ୍ରମ ସଖ୍ୟ ନାହିଁ, ବିଶ୍ରମ୍ଭ ସଖ୍ୟ। ତେଣୁ ସେହିଭଳି ଭାବରେ ମହାପ୍ରଭୁଙ୍କୁ ଆସିବା ପୂର୍ବରୁ ଏଇ ଅଢ଼େଇଟି ସଖ୍ୟ ଅଢ଼େଇଟି ରସ ଥିଲା, ଆଉ ଉପରେ ଆଉ କିଛି ଭଗବାନ ସହିତ ସମ୍ବନ୍ଧିତ ହେବା କଥା କେହି ଚିନ୍ତା କରିପାରୁନଥିଲେ। ତେଣୁ ମହାପ୍ରଭୁ ଆସି ସେସବୁ ଚାରିଭାବ ଭକ୍ତି ଦିଆ ନାଶ, ସେ ଚାରିଭାବକୁ ସେ ପ୍ରଦାନ କରିଛନ୍ତି। ତେଣୁ ଏଇ ସଖ୍ୟ ଉପରେ ଆସୁଛି ବାତ୍ସଲ୍ୟ ରସ, ବାତ୍ସଲ୍ୟ ରସ ମଧ୍ୟ ସେଇଭଳି ଭାବରେ ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ସମ୍ଭ୍ରମ ବାତ୍ସଲ୍ୟ, ଗୋଟେ ହେଉଛି ବିଶ୍ରମ ବାତ୍ସଲ୍ୟ। ଦେବକୀ ଏବଂ ବସୁଦେବ ଭଗବାନ ସହିତ ସମ୍ଭ୍ରମ ବାତ୍ସଲ୍ୟ ରସରେ ସମ୍ବନ୍ଧ ଥିଲେ, ତେଣୁ ଦେବକୀ ଏବଂ ବସୁଦେବଙ୍କର ବନ୍ଦୀଗୃହରେ, କଂସର ବନ୍ଦୀଗୃହରେ ଯେତେବେଳେ ଭଗବାନ ଆବିର୍ଭାବ ହୋଇଥିଲେ ଜନ୍ମାଷ୍ଟମୀ ତିଥିରେ, ସେତେବେଳେ ସେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ, ଶଙ୍କଚକ୍ର ଗଦା ପର୍ବରେ ଆବିର୍ଭାବ ହୋଇଥିଲେ, ଏବଂ ତାଙ୍କୁ ଦେଖି ଦେବକୀ ଏବଂ ବସୁଦେବ ସ୍ତୁତି କରିଛନ୍ତି। ଆଉ ଦଶମ ସ୍କନ୍ଧ 44 ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ କଂସକୁ ବଦ୍ଧ କରି ତାଙ୍କ ପିତାମାତାଙ୍କୁ ବନ୍ଦୀଶାଳରୁ ମୁକ୍ତ କରିବା ପାଇଁ ଚାହିଁଲେ ଗଲେ, ସେତେବେଳେ କୁହାଯାଇଛି ଦେବକୀ ବସୁଦେବଶ୍ଚ ବିଜ୍ଞା ଜଗଦୀଶ୍ୱର କୃତ ସମ୍ବୋଧନ ପୁତ୍ର ଶଶୁଦାତନ ଶଙ୍କିତ। ଦେବକୀ ଏବଂ ବସୁଦେବ ଯେତେବେଳେ ଦେଖିଲେ ଆମର ପୁତ୍ର କୃଷ୍ଣ ବଳରାମ ଆସିଛନ୍ତି, ଜାଣିଲେ ଯାଉଛନ୍ତି କୃଷ୍ଣ ଦେବକୀ ବସୁଦେବଶ୍ଚ ବିଜ୍ଞା ଜଗଦୀଶ୍ୱର, ଇଏ ହେଉଛନ୍ତି ଜଗଦୀଶ୍ୱର, ଏଇଟା ଜାଣିଲେ ସେ କଂସକୁ ହତ୍ୟା କରିଛନ୍ତି, ସାଙ୍ଗେ ସାଙ୍ଗେ ହତ୍ୟା କରିକି ଆସିଛନ୍ତି। ତେଣୁ ଯଦିଓ ସେ ଚାହୁଁଥିଲେ ଆଲିଙ୍ଗନ କରିବା ପାଇଁ, କିନ୍ତୁ ଆଲିଙ୍ଗନ କରିବା ପାଇଁ ଭୟ କରିଗଲେ, ଶଶୁଦାତନ ଶଙ୍କିତ ହୋଇଗଲେ, ଭଗବାନଙ୍କୁ ଆମେ ଆଲିଙ୍ଗନ କରିବୁ, କିନ୍ତୁ ନନ୍ଦ ଏବଂ ଯଶୋଦାଙ୍କର ଯେଉଁ ବାତ୍ସଲ୍ୟ ଭାବ, ଏଇଟା ହେଉଛି ବିଶ୍ରମ୍ଭ ବାତ୍ସଲ୍ୟ, ଯେତେ ତାଙ୍କର ଭଗବତ୍ତା ଦେଖେଇଲେ ମଧ୍ୟ, ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ, ସେ କେବେ ଭାବନ୍ତି ନାହିଁ ଇଏ ପୁତ୍ର ବୋଲି, ଇଏ ଭଗବାନ ବୋଲି। ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଥିଲା, ମାଆଙ୍କର ମା ଯେତେବେଳେ ଦେଖିଲେ ପୁତ୍ରର ମୁଖରେ ବିଶ୍ୱରୂପକୁ ଦେଖିଲେ, ସେତେବେଳେ ସେ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲେ, ଭଗବାନ ସ୍ତୁତି କଲେ, କିନ୍ତୁ ତାପରେ ସେ ସବୁ ଭୁଲିଗଲେ ସେସବୁ, ଏବଂ ନିଜ ପୁଅକୁ ନେଇକି କୋଳରେ ବସେଇ ପୁତ୍ର ସ୍ନେହରେ ତାଙ୍କ ସହିତ ସମ୍ବନ୍ଧିତ ହୋଇକରି ଲୀଳା ଚାଲିଛି, ଆଦାନ ପ୍ରଦାନ ଚାଲିଛି, ଲୀଳାର ଆଦାନ ପ୍ରଦାନ। ସେହିଭଳି ଭାବରେ ମାଧୁର୍ଯ୍ୟ ରସ ମଧ୍ୟ ରହିଛି, ସମ୍ଭ୍ରମ ମାଧୁର୍ଯ୍ୟ ଏବଂ ବିଶ୍ରମ ମାଧୁର୍ଯ୍ୟ। ସମ୍ଭ୍ରମ ମାଧୁର୍ଯ୍ୟ ଯେଉଁ ରହିଛନ୍ତି, ଲକ୍ଷ୍ମୀ ସହସ୍ର ଶତ ସମ୍ଭ୍ରମ ସେବ୍ୟମାନ ବୋଲି କୁହାଯାଏ, ଲକ୍ଷ୍ମୀମାନେ ଯଦିଓ ଭଗବାନଙ୍କ ସେବା କରୁଛନ୍ତି, ସହସ୍ର ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କ ସେବା କରୁଛନ୍ତି, କିନ୍ତୁ ସମ୍ଭ୍ରମ ସମ୍ଭ୍ରମ ମଧୁର୍ଯ୍ୟ ମାଧୁର୍ଯ୍ୟ ରସ ସେଠି ସମ୍ଭ୍ରମ କଲେ କ'ଣ ମାନେ ସମ୍ମାନର ସହିତ ବା ଭୟର ସହିତ ଭଗବାନଙ୍କ ସେବା କରୁଛନ୍ତି। କିନ୍ତୁ ଏଠି ବୃନ୍ଦାବନରେ ଯେଉଁମାନେ ଥିଲେ ଭଗବାନଙ୍କ ପ୍ରିୟ ସେମାନେ ଗୋପୀମାନେ, ସେମାନେ ଭଗବାନଙ୍କ ସହିତ ସମ୍ଭ୍ରମ ମାଧୁର୍ଯ୍ୟ ନଥିଲା, ତାଙ୍କ ବିଷମ ମାଧୁର୍ଯ୍ୟ। ରାଧାରାଣୀ ସେ କୃଷ୍ଣ ତାଙ୍କୁ ତାଙ୍କ ସଙ୍ଗ କରିବା ପାଇଁ କେତେ ପ୍ରକାର ଛଳନା କରି ସବୁ ଆସୁଥିଲେ, ଲଳିତା ବିଶାଖାକୁ କହିଦେଲେ ନା ତୁମେ ମନା କରିଦେବ କୃଷ୍ଣକୁ ଆସିବା ପାଇଁ। ତେଣୁ କୃଷ୍ଣ କେତେବେଳେ କ'ଣ ଯେଉଁ ସିନ୍ଦୁର ଲଗାନ୍ତି ସେ ବେଶରେ ଆସୁଛନ୍ତି, ସ୍ତ୍ରୀ ଲୋକ ବେଶରେ ଆସୁଛନ୍ତି, କେତେବେଳେ ମାଳି ବେଶରେ ଆସି ଫୁଲ ଦେଉଛନ୍ତି, କେତେବେଳେ କ'ଣ କରିକି ଛଳନା କରିକି ଆସିକରି ସେ ରାଧାରାଣୀ ସଙ୍ଗ କରିବା ପାଇଁ ଆସୁଛନ୍ତି। ତେଣୁ ଇଏ ହେଉଛି ବିଶ୍ରମ୍ଭ ମାଧୁର୍ଯ୍ୟ। ପ୍ରିୟା ଯଦି କୁହାଯାଏ ସେଟା, ପ୍ରିୟା ଯଦି ମାନ କରି କର ଏ ଭର୍ଷଣ, ପ୍ରିୟା ଯଦି ମାନ କରି କର୍ଷଣ, ବେଦ ସ୍ତୁତି ହତେ ସେଇ ହରେ ମୋର ମନ, ବେଦ ସ୍ତୁତି ହତେ ସେଇ ହରେ ମୋର ମନ। ସେତେବେଳେ ରାଧାରାଣୀ ଭଗବାନ ଭର୍ସନା କରନ୍ତି, ପ୍ରିୟା ଯଦି ମାନ କରି କରେ ଭର୍ସନ, ସେତେବେଳେ ଭଗବାନ କହୁଛନ୍ତି ଯେ ସିଏ ସେଇଟା ବେଦ ସ୍ତୁତିଠାରୁ ଆହୁରି ମୋତେ ଅଧିକ ମୋତେ ଆକର୍ଷଣ କରେ। ପ୍ରିୟା ଯଦି ମାନ କରି କରେ ଭର୍ସନ, ବେଦ ସ୍ତୁତି ହାଇତେ ସେଇ ହରେ ମୋର ମନ, ସିଏ ମୋର ମନକୁ ଆହୁରି ଆକର୍ଷଣ କରେ। ଏଇଭଳି ଭାବରେ ଇଏ ଯେଉଁ ରହିଛନ୍ତି ଭଗବାନଙ୍କର ମା ବାତ୍ସଲ୍ୟ ରସରେ ଯେଉଁମାନେ ସମ୍ବନ୍ଧିତ ହୋଇଛନ୍ତି, ଏଇଭଳି ଭାବରେ ବିଶେଷ ଭାବରେ ଯେଉଁମାନେ ବୃନ୍ଦାବନରେ ମା ଯଶୋଦା ମା କ'ଣ କରୁଛନ୍ତି, ଅତିହୀନ ଜ୍ଞାନ କରେ ତାଡ଼ନ କରନ୍ତି, ମୋତେ ମା ମୋତେ ତାଡ଼ନ କର ବାନ୍ଧିବେ, ପରେ ବର୍ଣ୍ଣନା କରାଯିବ, ମା ତାଙ୍କୁ ବାନ୍ଧିବେ ବହୁତ ସୁନ୍ଦର ଭାବରେ ଚେତନ ଚରିତ ମୋତେ ମନେ କୁହାଯାଇଛି। ମନେ ଅଛି ଆପଣଙ୍କର ଲେଖିଛି? ତେଣୁ ଏଇଭଳି ଭାବରେ ମା ଯଶୋଦା ତାଙ୍କୁ ବାନ୍ଧି ଦେଉଛନ୍ତି, ମା ଯଶୋଦା ତାଙ୍କୁ ବାନ୍ଧି ତାଙ୍କୁ ବାନ୍ଧିକି ରଖିବେ, ନବ ମଧ୍ୟରେ ବର୍ଣ୍ଣନା କରାଯିବ। ସେଇଭଳି ଭାବରେ ପରେ ବର୍ଣ୍ଣନା କରାଯିବ ଯେ କ'ଣ କୁହାଯାଇଛି ଯେ କିଏ ଆମର ଯେଉଁ ରହିଛନ୍ତି ତାଙ୍କର ରାଣୀମାନଙ୍କ ଭିତରେ ଯେଉଁ ରହିଛନ୍ତି ସତ୍ୟଭାମା, ସତ୍ୟଭାମା ହଁ ସତ୍ୟଭାମା ଭଗବାନ ବିକିଦେଲେ, ବିକିଦେଲେ ସତ୍ୟଭାମା ଭଗବାନ ବିକିଦେଲେ ନାରଦ ମୁନିଙ୍କୁ, ସେ ଯେଉଁ କୁହାଯାଇଛି ଏଇ ପ୍ରେମ, ଏଇ ପ୍ରେମ ଦ୍ୱାରା ସତ୍ୟଭାମା ବେଚିଲ ତୁମାରେ, ସେଇ ପ୍ରେମ ଭଗବାନ କ'ଣ କଲେ ନା ରାଧାରାଣୀଙ୍କୁ କାନ୍ଧରେ ବସେଇଲେ, ଏସବୁ ବର୍ଣ୍ଣନା କରାଯାଇଛି। ଚେତନ ଚର୍ଚ୍ଚା ମଧ୍ୟ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି କ'ଣ ବିଶ୍ରମ୍ଭ, ଏଠି କୌଣସି ଭୟ ବା ସମ୍ଭ୍ରମ ବା କ'ଣ ସମ୍ମାନ ଏସବୁ ନାହିଁ, ଏସବୁ ନାହିଁ। ଏଇଟା ହେଉଛି ଭଗବାନ ଏଇଟାକୁ ବ୍ରଜର ନିର୍ମଳ ରାଗ ରାଗ ନିର୍ମଳ ପ୍ରେମ ହେଉଛି ରାଗନୁକ ଭକ୍ତି ବୋଲି କୁହାଯାଏ। ଏଇଟା ମହାପ୍ରଭୁ ବିତରଣ କରିଛନ୍ତି, ତେଣୁ ମହାପ୍ରଭୁଙ୍କ ଆସିବା ପୂର୍ବରୁ ଲୋକମାନେ ଏଇସବୁ ବିଷୟରେ ଜାଣିନଥିଲେ, କିନ୍ତୁ ମହାପ୍ରଭୁ ସେ ରସ ସବୁ ପ୍ରଦାନ କଲେ। ଅନର୍ପିତ ଚରିଚିରା କରୁଣୟା ଅବତୀର୍ଣ୍ଣ କଳୌ ସମର୍ପିତ ଉନ୍ନତ ଉଜ୍ଜଳ ରସାନ ସ୍ୱଭକ୍ତି ଶ୍ରିୟମ। ଅନର୍ପିତ ଚରିଚିରା ବହୁତ କାଳ ଧରି ଏଇ ଯେଉଁ ଏଇ ପ୍ରେମ ପ୍ରଦାନ କରାଯାଇନଥିଲା, ଏମିତି କୃଷ୍ଣ ମଧ୍ୟ ସେଇଟାକୁ ପ୍ରଦାନ କରିନଥିଲେ, ତେଣୁ ମହାପ୍ରଭୁ ଆସି ସେଇଟାକୁ ପ୍ରଦାନ କରିଛନ୍ତି। ଅନର୍ପିତ ଚରିଚିରା କରୁଣୟା ଅବତୀର୍ଣ୍ଣ କଳୌ, କଳିଯୁଗରେ ଭଗବାନ କରୁଣା କରି ଆସି ସମର୍ପିତ ଉନ୍ନତ ଉଜ୍ଜଳ ରସ, ଏଇ ଯେଉଁ ଅଢ଼େଇଟି ରସର ଉର୍ଦ୍ଧ୍ୱରେ ଯେଉଁ ସବୁ ରସ ରହିଛି, ସମ୍ଭ୍ରମ ବିଶ୍ରମ ସଖ୍ୟ ବାତ୍ସଲ୍ୟ ଯେଉଁ ରହିଛି, ବିଶ୍ରମ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ ରସ, ବିଶ୍ରମ ମାଧୁର୍ଯ୍ୟ ରସ ଏସବୁ ମହାପ୍ରଭୁ ପ୍ରଦାନ କରିଛନ୍ତି। ସମର୍ପିତ ଉନ୍ନତ ଉଜ୍ଜଳ ରସ ସୁଭକ୍ତି ଶ୍ରିୟା ହରି ପୁରଡ ସୁନ୍ଦର ଦ୍ୱିତୀୟ କନ୍ଦନ ସନ୍ଦିପିତ ସଦା ହୃଦୟ କନ୍ଦରେ ସ୍ୱରୁଥିବ ସୁଚିନନ୍ଦନ। ଚୈତନ୍ୟ ଚରିତାମୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତରେ ପାଠକମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି ଯେ ସେ ସେଇ ଭଗବାନ ସଦା ସ୍ଫୁରତୁଭ, ସେଇ ମହାପ୍ରଭୁ ଆପଣଙ୍କ ହୃଦୟରେ ସ୍କନ୍ଦରେ ସ୍ଫୁରିତ ହୁଅନ୍ତୁ, ଏ ଆଶୀର୍ବାଦ ପ୍ରଦାନ କରିଛନ୍ତି ମହାପ୍ରଭୁ। ଚାରିଭାବ ଭକ୍ତି ଦିଆ ନାଚାଉ ଭୁବନ, ତେଣୁ ମହାପ୍ରଭୁ ଏହିସବୁ ଉନ୍ନତ ଉଜ୍ଜଳ ରସକୁ ପ୍ରଦାନ କରିଛନ୍ତି। ଏସବୁ ବୃନ୍ଦାବନରେ ସେସବୁ ଭାବ ସବୁ ରହିଛି, ବୃନ୍ଦାବନ ଭାବ ଏକ ମାଧୁର୍ଯ୍ୟ ଭାବ ବୋଲି କୁହାଯାଏ। ତେଣୁ ସେଇ ଭଗବାନ ଯାହାଙ୍କୁ ତ୍ରୟାଚ ଉପନିଷଦ ଦ୍ୱିଶ୍ଚ ତ୍ରୟା ଯେଉଁ ରହିଛି, ଚାରି ବେଦ ରହିଛି, ତା ଦ୍ୱାରା ବିଶେଷ ଭାବେ ଋଗ୍ବେଦ ସାମବେଦ ଏବଂ ଯଦୁର୍ବେଦ ଏ ତିନି ବେଦକୁ ତ୍ରୈବିଦ୍ୟା ବୋଲି କୁହାଯାଏ। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ତ୍ରୈବିଦ୍ୟା ମାଂ ସୋମପା ପୁତ ପାହାପା ଜଗି ରିଷ୍ଟ ସୁଗତି ପ୍ରାର୍ଥନ୍ତି ତି ପୁଣ୍ୟମ ଆସାଧ୍ୟ ସୁରତ ଲୋକଙ୍କ ଅଶ୍ମତି ଦିବ୍ୟାନ୍ ଦିଗ୍ଜୀବ ଭୋଗା। ଏ ତିନୋଟି ବେଦରେ ଯେଉଁ କର୍ମକାଣ୍ଡ ସବୁ ଧାରା ରହିଛି, ଏହିସବୁ ଦ୍ୱାରା ସେମାନେ ଯଜ୍ଞ ମାଧ୍ୟମରେ ସୋମପାନ କରି ସେମାନେ ହୁତ ପାପା ପାପ କର୍ମରୁ ପ୍ରତିକ୍ରିୟାରୁ ମୁକ୍ତ ହୋଇଯାଆନ୍ତି। ହୁତ ପାପା ଚାରିପ୍ରକାର ପାପ ବିଷୟରେ ମୁଁ ଆଜି ଦେଖୁଥିଲି। ଚାରିପ୍ରକାର ପାପ କହିଲେ ଗୋଟା ହେଉଛି ପାତକ, ଗୋଟା ହେଉଛି ଗୁରୁପାତକ, ଗୋଟେ ହେଉଛି ମହାପାତକ, ଆଉ ଗୋଟେ ହେଉଛି ଅତିପାତକ। ଚାରିପ୍ରକାର ପାତକ ରହିଛି। ଆଜି ଆମେ ପାଠ କରୁଥିଲେ ଭକ୍ତିର ଶାନ୍ତିସିନ୍ଧୁ ଭକ୍ତି ଯେଉଁମାନେ ଆଚରଣ କରୁଛନ୍ତି ଛଅଟି ଲକ୍ଷଣ ତା'ର ରହିଛି, ଛଅଟି ଫଳ ରହିଛି। ପ୍ରଥମଟି ହେଉଛି କ୍ଲେଶାଗ୍ନି। କ୍ଲେଶାଗ୍ନି କହିଲେ ଯେତେ ପ୍ରକାର ଦୁଃଖ ରହିଛି ସେ ଦୁଃଖରୁ ଜଣେ ମୁକ୍ତ ପାଇବ। ତେଣୁ ଏଇ କ୍ଲେଶ ଜଣେ କାହିଁକି ପାଉଛି ନା ପାପ ଯୋଗୁ, ପାପ ପାପ ବୀଜ ଏବଂ ଅବିଦ୍ୟା ଏଇ ତିନୋଟି କାରଣ ଜଣେ କଷ୍ଟ ପାଉଛି। ତେଣୁ ଭଗବାନ ଭକ୍ତି ଏଭଳି ସେ ସବୁକୁ ନଷ୍ଟ କରିଦେବ ଏଠି କୁହାଯାଇଛି। ଚେତନ ଚରିତ୍ରାମୃତରେ କୁହାଯାଇଛି, ଜୈଛେ ତୈଛେ ଯୋଇ କୋହି କର ଏ ସ୍ମରଣ ଚାରିବିଧ ତାପତର କରେ ସଂଗରଣ। ଯେକୌଣସି ଉପାୟ ହେଉ ନା କାହିଁକି, ଯଦି ଖାଲି ହରିକର ଜଣେ ସ୍ମରଣ କରିଦେଲା ତାହେଲେ ତାର ଚାରିବିଧ ତାପ ନଷ୍ଟ ହୋଇଯିବ। ଚାରିବିଧ ତାପ କ'ଣ ନା ପାତକ, ଗୁରୁପାତକ, ମହାପାତକ, ଅତିପାତକ। ସିନ୍ଫୁଲ୍ ଆକ୍ଟିଭିଟିଜ୍, ଗ୍ରେଟ୍ ସିନ୍ଫୁଲ୍ ଆକ୍ଟିଭିଟିଜ୍, ଗ୍ରେଟର୍ ସିନ୍ଫୁଲ୍ ଆକ୍ଟିଭିଟିଜ୍ ଆଣ୍ଡ ମୋଷ୍ଟ ଗ୍ରେଟ୍ ବା ଗ୍ରେଟେଷ୍ଟ ସିନ୍ଫୁଲ୍ ଆକ୍ଟିଭିଟିଜ୍। ପ୍ରଭୁପାଦ ମହାରାଜ ଇଂରାଜୀରେ ଟ୍ରାନ୍ସଲେସନ୍ କରିଛନ୍ତି। ଯେତେ ପ୍ରକାର ପାପ ରହିଛି ସବୁ ପାପକୁ ଧ୍ୱଂସ କରିଦେବ କେବଳ ଭକ୍ତି କରିବା ଦ୍ୱାରା। ଭକ୍ତିର ଫଳ ହେଉଛି କ୍ଲେଶାଗ୍ନି, ହେଉଛି ପ୍ରଥମ ଫଳ। ତାପରେ ସବୁ ରହିଛି କ୍ଲେଶାଗ୍ନି ସୁବଧା ମୁଖ୍ୟ ଲଭୁତାକୃତ, ତାପରେ ସୁଦୁର୍ଲଭା ଶ୍ରୀକୃଷ୍ଣ କର୍ଷଣୀଚ, ଏଇଭଳି ଭାବରେ ଛଅଟି ରହିଛି ଭକ୍ତିର ସାମ ସୁନ୍ଦର ବର୍ଣ୍ଣନା କରାଯାଇଛି। ଏହିସବୁ ଭକ୍ତିର ଫଳ ସବୁ ରହିଛି। ତେଣୁ ତ୍ରୟା ଯେଉଁ ତିନି ବେଦରେ ଯେଉଁ ରହିଛି ସେ ସୋମପାନ କରି ଯଜ୍ଞ ମାଧ୍ୟମରେ ସେମାନେ ମଧ୍ୟ ପାପକର୍ମ ପ୍ରତିକ୍ରିୟା ମୁକ୍ତ ହୋଇ ହୁତ ପାପା ଯଜ୍ଞ ରିଷ୍ଠା ସୁରଟି ପ୍ରାର୍ଥନ୍ତି, ସେଇ ଯଜ୍ଞ ମାଧ୍ୟମରେ ସ୍ୱର୍ଗକୁ ଯିବା ପାଇଁ ପ୍ରାର୍ଥନା ସେମାନେ କରନ୍ତି କର୍ମକାଣ୍ଡ ଧାରାରେ। ଏବଂ ସ୍ୱର୍ଗତ ତେ ପୁଣ୍ୟମା ସାହାଯ୍ୟ ସୁରନ୍ତି ଲୋକ, ସେଇ ପୁଣ୍ୟ ଦ୍ୱାରା ସେମାନେ ସୁରତ୍ର ଲୋକ ବା ସ୍ୱର୍ଗ ଲୋକକୁ ଉନ୍ନୀତ ହୁଅନ୍ତି। ଅସ୍ମତି ଦିବ୍ୟାଂ ଦିବ୍ୟଦେବ ଭଗବାନ, ଏଠି ବହୁତ ପ୍ରକାର ଐଶ୍ୱର୍ଯ୍ୟ ସବୁ ରହିଛି, ସ୍ୱର୍ଗର ଐଶ୍ୱର୍ଯ୍ୟ ସବୁ ରହିଛି ଦିବ୍ୟଦେବ ଭଗବାନ, କିନ୍ତୁ ସେସବୁ ନଷ୍ଟ ହୋଇଯିବ, କିଣି ପୁଣି ମତ୍ୟ ଲୋକଙ୍କୁ ଦିଶନ୍ତି। ତେଣୁ ତ୍ରୟା ଚୋପନିଷଦ ବିଶ୍ୱ ଏଇ ବେଦ, ତାର ପରେ ହେଉଛି ଉପନିଷଦ। ବେଦ ଉପନିଷଦରେ ସାଧାରଣତଃ ଭଗବାନଙ୍କର ଯେଉଁ ରହିଛି ନିର୍ବିଶେଷ ରୂପ ବା ଭଗବାନଙ୍କର ଯେଉଁ ଆକାର ଅଛି, ନିରାକାର, ନିରାକାର ପ୍ରତିଟି ବିଷୟରେ ବର୍ଣ୍ଣନା କରାଯାଇଛି। ଯେମିତି ଆମର ସୁତାସୂତ୍ର ଉପନିଷଦରେ ବର୍ଣ୍ଣନା କରାଯାଇଛି, ପାଣି ପାଦ ଯବନ ଗ୍ରହିତା ପଶ୍ୟତି ଅଚକ୍ଷୁ ସେ ଶୁଣନ୍ତି ଅକର୍ଣ୍ଣ, ଏସବୁ ସୁତାସୂତ୍ର ଉପନିଷଦରେ ବର୍ଣ୍ଣନା। ଏହି ଉପନିଷଦମାନଙ୍କରେ ଭଗବାନଙ୍କର ନିରାକାର ବିଷୟରେ ବର୍ଣ୍ଣନା କରାଯାଏ, ନିରାକାର ପ୍ରତିଟି ବିଷୟରେ ବର୍ଣ୍ଣନା କରାଯାଏ। ତେଣୁ ଯେଉଁମାନେ ଏତେ ଉନ୍ନତ ନୁହନ୍ତି, ଭକ୍ତିରେ ଅଗ୍ରଗତି କରିନାହାନ୍ତି, ସେମାନେ ଭାବନ୍ତି ଭଗବାନଙ୍କ କୌଣସି ରୂପ ନାହିଁ। ଆଉ ପାଣିପାଦ ବୋଲି କୁହାଯାଇଛି, ତାଙ୍କର ପାଣି ନାହିଁ, ତାଙ୍କର ହାତ ନାହିଁ କି ତାଙ୍କର ପାଦ ନାହିଁ, କିନ୍ତୁ ତାପରଟାକୁ ସେମାନେ ବୁଝିପାରନ୍ତି ନାହିଁ। ପାଣିପାଦ ଯବନ ଗ୍ରହିତା, ତାଙ୍କର ପାଣି, ତାଙ୍କର ହାତ ନଥିଲେ ମଧ୍ୟ ସେ ଗ୍ରହଣ କରିପାରିବେ, ସେଇଟା ବୁଝିପାରନ୍ତି ନାହିଁ। ତାଙ୍କର ତ ହାତ ନାହିଁ ବୋଲି ଜାଣନ୍ତି, ଅପାଦ, ତାଙ୍କର ପାଦ ନାହିଁ, କିନ୍ତୁ ସେ ବହୁତ ଦ୍ରୁତଗତିରେ ଚାଲିପାରିବେ, ଯାଇପାରିବେ। ପଶ୍ୟତି ଅଚକ୍ଷୁ, ତାଙ୍କର ଚକ୍ଷୁ ନଥିଲେ ମଧ୍ୟ ସେ ଦେଖିପାରିବେ, ସବୁକିଛି ଦେଖିପାରିବେ, ପଶ୍ୟତି ଅଚକ୍ଷୁ। ସେ ଶୁଣନ୍ତି ଅକର୍ଣ୍ଣ, ସେ ତାଙ୍କର କର୍ଣ୍ଣ ନଥିଲେ ମଧ୍ୟ ସେ ସବୁ ଶୁଣିପାରିବେ, ଶୁଣନ୍ତି ଅକର୍ଣ୍ଣ। ତେଣୁ ଏହିଭଳି ଭାବରେ ଉପନିଷଦରେ ଭଗବାନଙ୍କର ଯେଉଁ ବ୍ରହ୍ମ ଧାରଣା ବିଷୟରେ ବିଶେଷ ଭାବେ ବର୍ଣ୍ଣନା କରାଯାଏ। ତ୍ରୟାର୍ଥ ଉପନିଷଦ ବିଶ୍ୱ ସାଂଖ୍ୟ ଯୋଗେଶ ସାତ୍ୱତୀ, ସାଂଖ୍ୟ ଜ୍ଞାନ ମାଧ୍ୟମରେ ଯେଉଁମାନେ ଭଗବାନଙ୍କର ଅନ୍ୱେଷଣ କରନ୍ତି, ଜ୍ଞାନ ମାଧ୍ୟମରେ ଅଦ୍ୱୈତ ତତ୍ତ୍ୱକୁ ବୁଝିବା ପାଇଁ ଚେଷ୍ଟା କରନ୍ତି, ସେମାନେ କିଛି ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି, ବ୍ରହ୍ମ ଧାରଣା ସେମାନେ ପ୍ରାପ୍ତ ହୁଅନ୍ତି। ଜ୍ଞାନ ମାଧ୍ୟମରେ ଅନ୍ତିମ ସ୍ତର ପାଆନ୍ତି, ସେମାନେ ହେଉଛନ୍ତି ବ୍ରହ୍ମ, ଭଗବାନ କୌଣସି ଆକାର ନାହିଁ, ଯେଉଁଟା ଭଗବତ ଗୀତାରେ ଭଗବାନ କହିଲେ ଯେ କ'ଣ ନା, ଅବ୍ୟକ୍ତଂ ବ୍ୟକ୍ତି ମହାପନ୍ନଂ ମନ୍ୟତେ ମାମ ବୁଦ୍ଧୟ ପରମ ଭାବ ମଜାନନ୍ଦ ମମାବୟ ମନୋତ୍ତମ। ସେମାନେ ଜ୍ଞାନ ମାର୍ଗରେ ଯେତେବେଳେ ଅଗ୍ରସର ହୁଅନ୍ତି, ଜ୍ଞାନ ମାର୍ଗରେ ସେମାନେ ବ୍ରହ୍ମ ଧାରଣା ଛଡ଼ା, ବ୍ରହ୍ମଚିନ୍ତନ ଛଡ଼ା ଅଧିକ କିଛି କରିପାରିବେ ନାହିଁ। ବ୍ରହ୍ମ ଉପରେ ପରମାତ୍ମା ଅଛନ୍ତି, ତା'ପରେ ଭଗବାନ ଅଛନ୍ତି, ସେସବୁ ସେମାନେ ବୁଝିପାରିବେ ନାହିଁ। ସେମାନେ ଅନ୍ତିମ ସ୍ତରକୁ ଯାଇପାରିବେ, ବ୍ରହ୍ମ ସ୍ତରକୁ ଯାଇପାରିବେ। ତେଣୁ ସେମାନେ ଏଇ ବ୍ରହ୍ମ ସ୍ତରରେ ରହିକି ଚିନ୍ତା କରନ୍ତି ଯେ ଭଗବାନ ଯେଉଁ ରହିଛନ୍ତି, କୁହାଯାଏ ଭଗବାନ ହେଉଛନ୍ତି, ଯଦିଓ ସେ ପ୍ରକୃତରେ ସେ ହେଉଛନ୍ତି ଅବ୍ୟକ୍ତ, ତାଙ୍କର କୌଣସି ରୂପ ନାହିଁ, କିନ୍ତୁ ସେ ଗୋଟେ ଯେତେବେଳେ ଆସନ୍ତି ଭୌତିକ ଜଗତକୁ ଆସନ୍ତି, ସେ ଗୋଟେ ରୂପ ଗ୍ରହଣ କରନ୍ତି। ଅବ୍ୟକ୍ତଂ ବ୍ୟକ୍ତି ମହାପନ୍ନ ମନ୍ୟତି ମାମ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ନୁହନ୍ତି ଅବୁଦ୍ଧିଆ ବ୍ୟକ୍ତି, ସେମାନେ ଏଇଭଳି ଭାବେ ଭାବନ୍ତି। ସାଂଖ୍ୟ ଯୋଗ ହେଉଛି, ସାଂଖ୍ୟ କହିଲେ ସାଂଖ୍ୟ ହେଉଛି କ'ଣ ନା, ସଂଖ୍ୟା ବା ଜ୍ଞାନ ମାତ୍ରରେ ଜ୍ଞାନମାନଙ୍କର ଅଗ୍ରସର ହେଉଛନ୍ତି। ଭଗବତ ଦ୍ୱିତୀୟ ଅଧ୍ୟାୟ ମଧ୍ୟ ସାଂଖ୍ୟ ଯୋଗ ବୋଲି କୁହାଯାଏ। ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସାଂଖ୍ୟ ଏବଂ ଭକ୍ତି ଏ ଦୁଇଟି କଥା କହିଛନ୍ତି। ଦ୍ୱିତୀୟ ଅଧ୍ୟାୟ 39 ଶ୍ଳୋକରେ ଭଗବାନ ଏତେ ଭିତ ସାଂଖ୍ୟେ ବୁଦ୍ଧି ଯୋଗେ ତୁମାନ ଶୁଣୁ ବୁଦ୍ଧ୍ୟାଯୁକ୍ତ ଜୟପାଠ କର୍ମବନ୍ଧନ ପ୍ରଭାସସୀ। ମୁଁ ତୁମକୁ ଏପର୍ଯ୍ୟନ୍ତ ସାଂଖ୍ୟ ବିଷୟରେ କହିଲି, ତାପରେ ଭକ୍ତି ଯୋଗ ବିଷୟରେ କହୁଛନ୍ତି ଭଗବାନ। ତେଣୁ ଏ ଯେଉଁ ସାଂଖ୍ୟ ଯୋଗ କହିଲେ, ଯେଉଁ ଜ୍ଞାନ ଅନୁସରଣ କରି ସେମାନେ ଏଇ ବ୍ରହ୍ମ ସ୍ତର ପର୍ଯ୍ୟନ୍ତ ଉନ୍ନୀତ ହୁଅନ୍ତି, ଆଉ ତାଠାରୁ ଉନ୍ନତ ସ୍ତରକୁ ଯାଇପାରିବେ ନାହିଁ। ତେଣୁ ଯେଉଁମାନେ ସାଂଖ୍ୟ ଯୋଗ ଆଲୋଚନା କରନ୍ତି, ସେମାନେ ଜାଣନ୍ତି ଅନ୍ତିମ ତତ୍ତ୍ୱ ହେଉଛନ୍ତି ବ୍ରହ୍ମ ତତ୍ତ୍ୱ। ତେଣୁ ତ୍ରୟାର୍ଥ ଉପନିଷଦ ବିଶ୍ୱ ସାଂଖ୍ୟ ଯୋଗେଇ ସେ ସାତ୍ୱତୀ, ସାତ୍ୱତୀ କହିଲେ ଯେଉଁମାନେ ଭଗବାନ ଭକ୍ତ ବା ସାତ୍ୱତ ସଂହିତା, ଭାଗବତଙ୍କୁ ସାତ୍ୱତ ସଂହିତା ବୋଲି କୁହାଯାଏ, ନାରଦ ପଞ୍ଚରାତ୍ର ଇତ୍ୟାଦି, ଏହିସବୁ ସଂହିତା ପାଠ କଲେ, ଏହିସବୁ ଶାସ୍ତ୍ର ଗ୍ରନ୍ଥ ଅଧ୍ୟୟନ କଲେ ଆମେ ଭଗବାନଙ୍କୁ ସେ ଜାଣିପାରିବା। ତେଣୁ ସେଇ ଉପଗୀୟମାନ ମହାତ୍ମ୍ୟମ୍, ଭଗବାନଙ୍କର ମହାତ୍ମ୍ୟ, ଭଗବାନଙ୍କର ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଉପଗୀୟମାନ ମହାତ୍ମ୍ୟମ୍। କିନ୍ତୁ ଏଇଟା ଆମର ଚୈତନ୍ୟଚରିତାମୃତ ବର୍ଣ୍ଣନା କରାଯାଇଛି। ମୀମାଂସକ କହିଲେ ସେମାନେ କହନ୍ତି ଯେ ଈଶ୍ୱର ହଏ କର୍ମେର ଅଙ୍ଗ। ମୀମାଂସକ ବିଭିନ୍ନ ପ୍ରକାର ଦର୍ଶନ ସବୁ ରହିଛି ଶାସ୍ତ୍ରରେ, ଏସବୁ ଜ୍ଞାନ ଛଅଟି ଦର୍ଶନ ରହିଛି ଆମର। ତେଣୁ କୁହାଯାଏ ଯେଉଁମାନେ ଏଇ ଛଅଟି ଦର୍ଶନ ଜାଣିବେ ସେମାନେ ବ୍ୟାସାସନରେ ବସିବା ପାଇଁ ଉପଯୁକ୍ତ ହେବେ। ଛଅଟି ଦର୍ଶନ ଏଇଟା ଆମର ମହାପ୍ରଭୁ ସେଇଟାକୁ ଆଲୋଚନା କରିଛନ୍ତି କାହା ସହିତ, ସନାତନ ଗୋସ୍ୱାମୀ ସହିତ, ମଧ୍ୟ ଲୀଳା ଚବିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଯେ ସେଠି ସେ କହୁଛନ୍ତି ଯେଉଁମାନେ ଯେଇ ଗ୍ରନ୍ଥ କର୍ତ୍ତା ଚାହେଁ ସୋ ମତ ସ୍ଥାପିତେ ଶାସ୍ତ୍ରର ସହଜ ଅର୍ଥ ନୁହେଁ ତାହା ହୋଇତେ। ଆମେ ଶାସ୍ତ୍ରରେ କ'ଣ କୁହାଯାଇଛି ସେଇଟା ନ ବୁଝିକିରି ଯଦି ଆମର ମତକୁ ସ୍ଥାପନ କରିବା ପାଇଁ ଚାହିଁବା ତାହେଲେ ସେଠି ଶାସ୍ତ୍ରଟି ନଷ୍ଟ ହୋଇଯିବ। ଭଗବତ ଗୀତାରେ ଭଗବାନ କହିଲେ ନା ସକାଳ ମହତା ଯୋଗ ନଷ୍ଟ କରାନ୍ତବ। ଆମେ ଯେଉଁଭଳି ଭାବରେ ଗୁରୁ ଶିଷ୍ୟ ପରମ୍ପରାରେ ଯେଉଁ ଜ୍ଞାନକୁ ଗ୍ରହଣ କରୁଛେ ତାକୁ ଯଦି ବଦଳେଇ ଦେବା ତାହେଲେ ସେଠି ଶାସ୍ତ୍ର ନଷ୍ଟ ହୋଇଯିବ। ଏ କଥା ମହାପ୍ରଭୁ ମଧ୍ୟ ସେ କଥା କହୁଛନ୍ତି। ତେଣୁ ଜୈମିନୀ ବେଦରେ ଏସବୁ ଜୈମିନୀ ଏମାନେ ସବୁ ବିଭିନ୍ନ ବେଦ, ଋଗ୍ବେଦ, ସାମବେଦ, ଯଜୁର୍ବେଦ ଏମାନେ ସବୁ ଦିଆଯାଇଥିଲା, ସେମାନେ ସବୁ ସଂକଳନ କରିଛନ୍ତି। କିନ୍ତୁ ଗୋଟେ ପ୍ରଶ୍ନ ଆସିବ କାହିଁକି ଏତେ ସବୁ ଭେଦ ସବୁ ରହିଛି, କାହିଁକି ଏସବୁ ଅଲଗା ଅଲଗା ତତ୍ତ୍ଵ ଅଲଗା ଅଲଗା ଦର୍ଶନ କ'ଣ ପାଇଁ ଆସିଛି, ଏଇଟା ପ୍ରଶ୍ନ ଆସିପାରେ। ତେଣୁ ତା'ର ଉତ୍ତର ଦିଆଯାଇଛି ଯେମିତି ଗଙ୍ଗା ନଦୀରେ, ଗଙ୍ଗା ଜଳ ହେଉଛି ସବୁଠୁ ଶ୍ରେଷ୍ଠ ନଦୀ, ନଦୀ ଭିତରେ ଶ୍ରେଷ୍ଠ ନଦୀ ହେଉଛି ଗଙ୍ଗା ନଦୀ। କିନ୍ତୁ ସେଇ ଗଙ୍ଗା ଜଳରେ ବହୁତ ଗଛ ରହିଛନ୍ତି, ନିମ୍ବ ଗଛ ସେ ପିତା ଦେଉଛି, ଆମ୍ବ ଗଛ ସେ ମିଠା ଦେଉଛି, ଏଇଭଳି ଭାବରେ ବିଭିନ୍ନ ତେନ୍ତୁଳି ଗଛ ସେ ଖଟା ଦେଉଛି, ସେଇ ଜଳରୁ ଆସୁଛି, ସେଇ ଜଳରୁ କିନ୍ତୁ ଅଲଗା ଅଲଗା ରସ ସବୁ ଆସ୍ୱାଦନ କରୁଛନ୍ତି। ତେଣୁ ସେ ଭଗବାନ ଅନେକ ପ୍ରକାର ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯଚ୍ଛକ୍ତୟୋ ବଦତାଂ ବାଦିନାଂ ବୈ ବିବାଦ ସମ୍ବାଦ ଭୋଗ ଭୋଗନ୍ତି କୁର୍ବନ୍ତି ଚେଷାଂ ମୋରାତ୍ମୋ ତସ୍ମୈ ନମ ଅନନ୍ତ ଗୁଣାୟ ଭୂମି। ଭଗବତ ତତ୍ତ୍ଵ ଏତେ ବିସ୍ତାର ରହିଛି, ଏତେ ସହଜରେ ଜଣେ ଜାଣିପାରିବ ନାହିଁ ଭଗବତ ତତ୍ତ୍ଵକୁ। ଯଚ୍ଛକ୍ତୟୋ ଯାହା ନିଜର ଯାହାର ଯେତିକି ଶକ୍ତି ରହିଛି ସେ ସେହି ଅନୁସାରେ ଭଗବତ ତତ୍ତ୍ଵକୁ ଆହରଣ କରିବେ। ଯଚ୍ଛକ୍ତୟୋ ବଦତାଂ ବାଦିନାଂ ବିଭିନ୍ନ ପ୍ରକାର ବାଦି ରହିଛନ୍ତି, ବିଭିନ୍ନ ପ୍ରକାର ଦାର୍ଶନିକ ସବୁ ରହିଛନ୍ତି, ବିବାଦ ସମ୍ବାଦ ଭୋଗ ଭବନ୍ତି। ବିବାଦ କେତେବେଳେ ତାଙ୍କ ଭିତରେ ବିବାଦ ହେଉଛି ନା ଭଗବାନଙ୍କ ରୂପ ନାହିଁ ଓ ନା ଭଗବାନ ରୂପ ଅଛି। ଏହି ପ୍ରସଙ୍ଗରେ କୁହାଯାଏ ଯେଉଁ ହାତୀ, ଅନ୍ଧମାନେ ସବୁ ହାତୀକୁ ଦେଖିବା ପାଇଁ ଗଲେ, ହାତୀକୁ ଜାଣିବା ପାଇଁ ଦେଖି ତ ପାରିବେ ନାହିଁ, ହାତୀକୁ ବୁଝିବେ କ'ଣ ହାତୀ ବସ୍ତୁ କିଭଳି, ଯିଏ ଲାଙ୍ଗୁଡ଼ିରେ ହାତୀ ମାରିଲା ଆସିବ ହାତୀ ହେଉଛି ଗୋଟେ ଦୌଡ଼ା ଭଳିଆ ନା ଆଉ କ'ଣ ଅଛି ହାତୀ, ଯିଏ କାନରେ ହାତ ଲଗାଇଲା ସେ କହିଲ ଏଇଟା ଗୋଟେ କୁଲା ଭଳିଆ, ଯିଏ ଶୁଣ୍ଢରେ ହାତ ମାରିଲା ସେ କହିଲେ ଗୋଟେ ଖମ୍ବ ଭଳି, ଏଇଭଳି ଭାବରେ ତାଙ୍କର ଅନୁଭବ ରହୁଛି। ତେଣୁ ସେ କଥା କୁହାଯାଏ ଷଷ୍ଠ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଯେତେବେଳେ ଦକ୍ଷ ଭଗବାନଙ୍କୁ ଆରାଧନା କରୁଥିଲେ ଏଇ ସବୁଟି କହିଥିଲେ ହଂସଗୃହ ସ୍ତୁତି ବୋଲି କୁହାଯାଏ। ଯଚ୍ଛକ୍ତ ବଦତାଂ ବାଦିନାଂ ବୈ ବିବାଦ ସମ୍ବାଦ ଭୁବ ଭବନ୍ତି, କେତେବେଳେ ତାଙ୍କ ଭିତରେ ବାଦ ବିବାଦ ହୁଏ, କେତେବେଳେ ମିଶିଯାଆନ୍ତି କଥା ମିଶିଯାଏ। କୁର୍ବନ୍ତି ଚାଷ ମୋହରାତ୍ମୋହ, ସମସ୍ତେ ଆତ୍ମମୋହ ମୋହିତ ହୋଇକି ରହନ୍ତି ଭଗବତ ତତ୍ତ୍ୱକୁ ଜାଣିବା ପାଇଁ। ତସ୍ମୈ ନମ ଅନନ୍ତ ଗୁଣାୟ ଭୂମି, ପ୍ରଭୁ ଆପଣଙ୍କର ଅନନ୍ତ ଗୁଣ ରହିଛି ପ୍ରଭୁ, ଆମେ କେବଳ ପ୍ରଣାମ କରୁଛୁ ଆପଣଙ୍କୁ। ଭଗବାନ ତତ୍ତ୍ୱକୁ କେହି ଜାଣିପାରିବେ ନାହିଁ, ବ୍ରହ୍ମାଦି ସେମାନେ ମୋତେ କହୁଛନ୍ତି ନ ଯମ ବିନ୍ଦି ତତ୍ତ୍ୱେନ, ତାଙ୍କୁ ଆମେ ତତ୍ତ୍ୱରେ ଜାଣିପାରିବୁ ନାହିଁ, କେବଳ ତାଙ୍କର ଗୁଣ ହିଁ ଗାନ କରୁଛୁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ମୀମାଂସକ ଯେ ଜୈମିନୀ ସେ ସାଂଖ୍ୟ ମୀମାଂସା ମୀମାଂସାଙ୍କ ସେ ମୀମାଂସା ସୂତ୍ର ଦେଇଛନ୍ତି, କର୍ମ କର୍ମ ଧାରା ପ୍ରବର୍ତ୍ତନ କରିଛନ୍ତି, କର୍ମକାଣ୍ଡୀୟ ଧାରା ପ୍ରବର୍ତ୍ତନ କରିଛନ୍ତି ମୀମାଂସକ। ମୀମାଂସକ କହେ ଈଶ୍ୱର ହଏ କର୍ମେର ଅଙ୍ଗ, ତେଣୁ ସେମାନେ କହନ୍ତି ଆମର ଯେଉଁ ଦେଇଥିଲେ ବିବେକାନନ୍ଦ ଚିକାଗୋରେ ଭାଷଣ ଦେଇଥିଲେ, ଆମେ ପିଲାଦିନେ ପଢ଼ୁଥିଲୁ, ଆମେ ଭାବୁଥିଲୁ ବିବେକାନନ୍ଦ ପ୍ରକୃତ ଧର୍ମବିତ୍ ଜଣେ ଏଭଳି ଭାଷଣ ଦେଇଥିଲେ ଯେ ସମସ୍ତେ ସେଠି ମନ୍ତ୍ରମୁଗ୍ଧ ହୋଇଯାଇଥିଲେ ବୋଲି ଆମେ ପଢ଼ୁଥିଲୁ ପିଲାଦିନେ। କିନ୍ତୁ ପ୍ରକୃତରେ କ'ଣ ସେ ଭାଷଣ ଦେଇଥିଲେ ନେଇ କର୍ମ କଥା ହିଁ ସେ କହିଥିଲେ ସେଠି। ଭଗବାନ କ'ଣ, ତୁମେ ଯେଉଁଭଳି ଭାବରେ କର୍ମ କରିବ ତୁମେ ତା'ର ଫଳ ପାଇବ, ତାର ଅର୍ଥ ସେମାନେ ସେଇଭଳିଆ ମୀମାଂସକ ସେ କହିବେ କର୍ମ ହେଉଛି କର୍ମ ସବୁକିଛି କର୍ମ ହିଁ ଭଗବାନ ଆପଣ ଦେଖିଛୁ ଲେଖା ହେଉଛି କର୍ମ ହିଁ ଭଗବାନ କିନ୍ତୁ କର୍ମ ଆମେ ଯେଉଁଭଳି ଭାବରେ କର୍ମ କରିବା ସେଭଳି ଭାବରେ ଫଳ ମିଳିବ ଆଉ ଭଗବାନ କ'ଣ ଅଛନ୍ତି ତେଣୁ ଇଏ ମୀମାଂସଙ୍କର ଦର୍ଶନ ହେଉଛି ଏଇଟା ମୀମାଂସକ କହେ ଈଶ୍ୱର ହଏ କର୍ମର ଅଙ୍ଗ ସେଭଳି ଭାବରେ ଆଉ ଜଣେ ଦାର୍ଶନିକ ଅଛନ୍ତି କପିଳ କପିଳ କହିଲେ ଭଗବାନ କପିଳ ନୁହନ୍ତି ଜଣେ ନାସ୍ତିକ କପିଳ ସିଏ ପ୍ରଦାନ କଲେ ସାଂଖ୍ୟ ଯୋଗ ସାଂଖ୍ୟର ସିଏ କହୁଛନ୍ତି କ'ଣ ନା ସାଂଖ୍ୟ କହେ ଜଗତୀୟର ପ୍ରକୃତି କାରଣ ସେମାନେ ସବୁ ପ୍ରକୃତି ତତ୍ତ୍ୱକୁ ସଂଖ୍ୟା ମାଧ୍ୟମରେ ଗଣନା କରି କରି ଚବିଶଟି ତତ୍ତ୍ୱ ପର୍ଯ୍ୟନ୍ତ ଯାଆନ୍ତି ଆଉ ଆ ଉପରେ ଆଉ କିଛି ନାହିଁ ବୋଲି ସେ କହନ୍ତି ଏ ଭୌତିକ ଜଗତ ଯାହା ହେଉଛି ପ୍ରକୃତି ହେଉଛି ତା'ର କାରଣ ଏ ଚବିଶଟି ତତ୍ତ୍ୱ ହେଉଛି ତା'ର କାରଣ ସେହିଭଳି ଭାବରେ ଜଣେ ଦାର୍ଶନିକ ଅଛନ୍ତି ଗୌତମ କଣାଦ ଏମାନେ ସବୁ ନ୍ୟାୟ ଶାସ୍ତ୍ର ସେମାନେ ପ୍ରବର୍ତ୍ତନ କରିଛନ୍ତି ନ୍ୟାୟ ନ୍ୟାୟ କ'ଣ କହୁଛି ନ୍ୟାୟ କହେ ପରମାଣୁ ହୋଇତେ ବିଶ୍ୱ ହଏ ସେମାନେ କହିବେ ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଇଛି ଏ ପରମାଣୁରୁ ସୃଷ୍ଟି ହେଇଛି ଅନ୍ତିମ ତତ୍ତ୍ୱ ହେଉଛି ପରମାଣୁ ଯାହାକୁ ଆଉ ତାକୁ ଆଉ ବିଭାଜନ କରିହେବ ନାହିଁ ପରମାଣୁ ତତ୍ତ୍ୱ ତେଣୁ ସେ ନ୍ୟାୟ କହୁଛନ୍ତି ପରମାଣୁ ହୋଇତେ ବିଶ୍ୱ ହଏ ତେଣୁ ସେ ମାୟାବାଦୀ ଯେଉଁମାନେ ଅଛନ୍ତି ଅଷ୍ଟାବକ୍ର ଇତ୍ୟାଦି ଋଷିମାନେ ସବୁ ରହିଛନ୍ତି ଅଷ୍ଟାବକ୍ର ମାୟାବାଦୀ ନିର୍ବିଶେଷ ବ୍ରହ୍ମ ହେତୁ କହ ସେ କହୁଛନ୍ତି କ'ଣ ନା ଏଇ ଯେଉଁ ଅନ୍ତିମ ତତ୍ତ୍ୱ ହେଉଛନ୍ତି ବ୍ରହ୍ମ ତାଙ୍କର କୌଣସି ଆକାର ନାହିଁ ନିର୍ବିଶେଷ ବ୍ରହ୍ମ ତେଣୁ ପାତଞ୍ଜଳି ଯେଉଁ ଅଷ୍ଟାଙ୍ଗ ଯୋଗର ପ୍ରବର୍ତ୍ତକ ପାତଞ୍ଜଳି ସିଏ କହୁଛନ୍ତି କ'ଣ ନା ଈଶ୍ୱର ହଏ ସ୍ୱରୂପ ଆଖ୍ୟାନ ଈଶ୍ୱର କହିଲେ ଆମେ ଯଦି ନିଜେ ଯେଉଁ ଜମା ନିୟମ ଇତ୍ୟାଦି ପାଳନ କରିବା ତାହେଲେ ଆମେ ସିଦ୍ଧିପ୍ରାପ୍ତ ହୋଇଯିବା ଈଶ୍ୱର ହଏ ସ୍ୱରୂପ ଆଖ୍ୟାନ ଏଭଳି ଭାବରେ ସେମାନେ ଚିନ୍ତା କରନ୍ତି ତେଣୁ ବେଦ ମତେ କହିଥାରେ ସ୍ୱୟଂ ଭଗବାନ ଏ ଷଷ୍ଠ ଦର୍ଶନ ହେଉଛି ବେଦ ଯେଉଁ ରହିଛି ଏଥିରେ କୁହାଯାଉଛି ମୂଳ କାରଣ ହେଉଛନ୍ତି ଭଗବାନ ତେଣୁ ଏଇ ଯେଉଁ ଭଳି ଭାବରେ ଛୟ ଦର୍ଶନ ନେଇ ଆମେ ଜାଣିପାରିବା ତତ୍ତ୍ୱକୁ ଜାଣିପାରିବା ନାହିଁ ଇଏ କଥା କହୁଛନ୍ତି ସେ ସେ କଥା କହୁଛନ୍ତି ସେ ସେ କଥା କହୁଛନ୍ତି କେଉଁଟା ଠିକ୍ ଆମେ ଜାଣିବା ତେଣୁ ମହାପ୍ରଭୁ କହିଛନ୍ତି ତାତେ ଛୟ ଦର୍ଶନ ହୋଇତେ ତତ୍ତ୍ୱ ନାହିଁ ଜାଣି ଆମେ ତତ୍ତ୍ୱକୁ ବୁଝିପାରିବା ନାହିଁ ମହାଜନ ଦେଇ କହେ ସେଇ ସତ୍ୱ ମାନି ସତ୍ୟ ମାନି ସେଇଟାକୁ ଆମେ ସତ୍ୟ ବୋଲି ଭାବିବା ମହାଜନମାନେ ଯାହା କହିଛନ୍ତି ନହେଲେ ଆମେ ବୁଝିପାରିବା ନାହିଁ ଯାହା ହଉ ଯେତେ ମହାଜନ କୁହନ୍ତୁ ଯେତେ ଯାହା କରନ୍ତୁ କୃଷ୍ଣ ଭଗବାନ ବୋଲି କିନ୍ତୁ ଯଶୋଦା ଏବଂ ନନ୍ଦ ଏବଂ ବୃନ୍ଦାବନବାସୀମାନେ ସେମାନେ କେବେ ଭାବିବେନି କୃଷ୍ଣ ହେଉଛନ୍ତି ଭଗବାନ ବୋଲି ତ୍ରୟାଚ ପରିଷଦ ବିଶ୍ୱ ସାଂଖ୍ୟ ଯୋଗେଇଛି ସତ୍ୟ ଦେଇ ଉପଗୀୟମାନ ମହାତ୍ମା ସେ ଭଗବାନଙ୍କର ବହୁତ ମହାତ୍ମା ରହିଛି ବହୁତ ଗୁଣ ରହିଛି କିନ୍ତୁ ତାପରେ କ'ଣ ଲେଖାଇଛି ତାପରେ ସା ମନେ ସେ ଭାବୁଛନ୍ତି ଇଏ ମୋର ପୁତ୍ର ହରି ସେ ହେଉଛନ୍ତି ହରି ଏ ହରି ଶବ୍ଦରେ ଏ କଥା ସବୁ ଆସୁଛି ହରି ଶବ୍ଦକୁ ଜଣେ ଯେଉଁ କୌଣସି ଉପାୟରେ ଜଣେ ଯଦି ଚିନ୍ତନ କରିଦେଲା ବା ସ୍ମରଣ କରିଦେଲା ତାହେଲେ ସମସ୍ତ ପାପରୁ ମୁକ୍ତ ହୋଇଯିବ ଚାରିପ୍ରକାର ପାପ ଜଣେ ପାପ ହେଉଛି କାହିଁକି ନାହିଁ ଚାରିପ୍ରକାର ପାପ କର୍ମ ପ୍ରତିକ୍ରିୟାରୁ ପାତକ ଗୁରୁପାତକ ମହାପାତକ ଏବଂ ଅତିପାତକ ବିଭିନ୍ନ ପ୍ରକାର ପାପ କର୍ମ ସବୁ ରହିଛି ଭାଗବତୀ ଷଷ୍ଠ ସ୍କନ୍ଦ ପଞ୍ଚମ ସ୍କନ୍ଦ ଅଠେଇଶ ଅଧ୍ୟାୟରେ ଏସବୁ ନର୍କର ଯେଉଁ ବର୍ଣ୍ଣନା ଛବିଶ ଅଧ୍ୟାୟରେ ଅଠେଇଶଟି ନର୍କର ଯେଉଁ ବର୍ଣ୍ଣନା କରାଯାଇଛି ସେଥିରେ ଏସବୁ ପାପର କଥା କୁହାଯାଇଛି କେଉଁ ପାପର ଫଳ କେଉଁଭଳି ଭାବରେ ଆମେ ନର୍କ ଭୋଗ କରିବାକୁ ପଡ଼ିବ ପାପ ବିଭିନ୍ନ ପ୍ରକାର ପାପର ସ୍ତର ରହିଛି ସେ ଅନୁସାରେ ବିଭିନ୍ନ ପ୍ରକାର ନର୍କକୁ ସେମାନେ ଯିବେ କିନ୍ତୁ ଭଗବାନ ହରିଙ୍କର ନାମ ଏଭଳି ମହାତ୍ମା ରହିଛି ଭଗବାନଙ୍କର ମହାତ୍ମା ତ ଛାଡ଼ନ୍ତୁ କେବଳ ଜଣେ ଭଗବାନଙ୍କ ହରିଙ୍କର ନାମ ନେଇଗଲେ କରେ ସ୍ମରଣ କେବଳ ସ୍ମରଣ କରିଦେବ ଭଗବାନ ହରି ସ୍ମରଣ କରିଦେବ ତାହେଲେ ତାଙ୍କର ଚାରିବିଧ ତାପ ତରାଇ ଭରଣ ତାଙ୍କର ଚାରିବିଧ ତାପକୁ ନଷ୍ଟ ହୋଇଯିବ ଏଭଳି ଭାବରେ ଭଗବାନଙ୍କ ନାମର ମହାତ୍ମା ରହିଛି ଆଉ ଭଗବାନ ମହାତ୍ମା କଥା କ'ଣ କହିବା ତେଣୁ ଏହିଭଳି ଭାବରେ ହରି କୁ ହରିଙ୍କର ସମସ୍ତ ଗୁଣଗାନ କରୁଛନ୍ତି ବେଦରେ ସେ ଭଗବାନଙ୍କର ନାମ ରହିଛି ଭଗବାନଙ୍କୁ ଗୁଣଗାନ କରାଯାଇଛି ଭଗବତ ଗୀତା ପନ୍ଦର ଅଧ୍ୟାୟ ପନ୍ଦର ଶ୍ଳୋକରେ ପ୍ରଭୁପାଦ ତାଙ୍କ ବାର୍ତ୍ତା କହୁଛନ୍ତି ଭଗବାନ ନିଜେ କହିଲେ ବେଦ ବେଦ ଏଭଳି ବସ୍ତୁ, ବେଦ ପାଠ କରି ମଧ୍ୟ ଜଣେ ଜାଣିପାରିବ ନାହିଁ ବେଦର କ'ଣ ପ୍ରକୃତ ସାର ଜିନିଷଟା କ'ଣ, ବୁଝିପାରିବ ନାହିଁ। ବେଦ ଏଭଳି ରହିଛି ଗ୍ରନ୍ଥ, କାହିଁକି ନା ଯେଉଁମାନଙ୍କର ଯେଉଁଭଳି ଭାବରେ ଭାବ ରହିଛି, ଯିଏ ଯଥାମାନଙ୍କ ବଦନ୍ତେ, ଯିଏ ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣ ଯାଉଛନ୍ତି ସେହିଭଳି ଭାବରେ ତାଙ୍କର ଫଳ ପ୍ରାପ୍ତ ହେଉଛନ୍ତି। ତେଣୁ ବେଦରେ ଯେମିତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଜାମିମାନ ପୁଷ୍ପଦାଂ ବାଚନ ପ୍ରବଦନ୍ତି ଅଭିପ୍ରସ୍ତୁତ ବେଦବାଦ ରତା ପାଠ ନାନ୍ୟତ ଅସ୍ଥିତି ବାହାଦିନ। ବେଦ ଅଧ୍ୟୟନ କରି ସେମାନେ ଯେତେବେଳେ ଉନ୍ନତ ଲୋକମାନଙ୍କର ଐଶ୍ୱର୍ଯ୍ୟ ଭିତରେ ପାଠ କରନ୍ତି ସେମାନେ ଭାବନ୍ତି ଇଏ ହେଉଛି ସାର ଜିନିଷ, ବେଦର ସାର ବସ୍ତୁ ହେଉଛି ଏଇଟା। ଆମର ଇସ୍କନ ମଧ୍ୟ ସେଇଭଳି ଭାବେ ସାର ବସ୍ତୁ କ'ଣ, କିଏ କ'ଣ ଭାବେ ଭାବୁଛନ୍ତି ଇଏ ହେଉଛି ସାର ବସ୍ତୁ, କିଏ କହୁଛନ୍ତି ଇସ୍କନ ବସିଲା ମାନେ ଫରେନ୍ ଯିବା ଇଏ ହେଉଛି ସାର ବସ୍ତୁ, କିଏ କହୁଛନ୍ତି ଇସ୍କନ ବସିଲା ମାନେ ବହୁତ ଧନ ପ୍ରାପ୍ତ ହେବା ଇଏ ହେଉଛି ସାର ବସ୍ତୁ। କିନ୍ତୁ ଇସ୍କନର ଯେଉଁ ସାର ବସ୍ତୁ କେତେ ଜଣ ଜାଣୁଛନ୍ତି ସାର ବସ୍ତୁଟା କ'ଣ, ସାର ବସ୍ତୁଟା ବୁଝିବା ଏତେ ସହଜ ନୁହଁ। ତେଣୁ ବେଦରେ ମଧ୍ୟ ସେହିଭଳି ଭାବରେ ଯେଉଁ ବେଦର ସାର ବସ୍ତୁ କ'ଣ ଭଗବାନ ନିଜେ କହିଛନ୍ତି, ବେଦରେ ଯେ ପ୍ରଣେତା 15 ଅଧ୍ୟାୟ 15 ଶ୍ଳୋକରେ ବେଦର ସାର ବସ୍ତୁ କହୁଛନ୍ତି, ହଁ ସର୍ବସ ଚାହଂ ହୃଦି ସନ୍ନିବିଷ୍ଟୋ ମତ ସ୍ମୃତି ଜ୍ଞାନ ମପୋମନଂଚ ବେଦେଶ୍ଚ ସର୍ବୈରହମେବ୍ୟ ବେଦ୍ୟୋ ବେଦାନ୍ତ ବେଦ ବିଧେୟ ଚାହ। ସେ ନିଜେ ବେଦାନ୍ତ ରଚନାକାରୀ, ତେଣୁ ସେ ହିଁ ବେଦ ଜାଣନ୍ତି, ଆଉ କିଏ ବେଦ ଜାଣନ୍ତି ନାହିଁ। ତେଣୁ ବେଦରେ ଜ୍ଞାତ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣଙ୍କୁ ଜାଣିବା, କିନ୍ତୁ ଏଇ କଥାକୁ ଯେଉଁମାନେ ଜାଣିପାରନ୍ତି ସେମାନେ ବହୁତ ଉନ୍ନତ ସ୍ତରରେ ବୁଝିବାକୁ ପଡ଼ିବ। କିନ୍ତୁ ବେଦ ଅଧ୍ୟୟନ କରି ଆମର ଯେମିତି ଆମର କୁହାଯାଏ ଜଣେ ଜନ୍ମ ହେଉଛି, ଆମର ସମୟ ହୋଇଗଲାଣି ତେଣୁ ଆମେ ସଂକ୍ଷେପରେ ସାରିବା, ଜଣେ ଜନ୍ମ ହେଉଛି ମାନେ ସେ ଶୂଦ୍ର ସ୍ତରରେ ରହିଛି, ଜନ୍ମନା ଯାଏତେ ଶୂଦ୍ର। ସଂସ୍କାର ଭାବେ ଦ୍ୱିଜ, ସଂସ୍କାର ଯେଉଁମାନେ ଗ୍ରହଣ କରନ୍ତି ସେମାନଙ୍କୁ ତାଙ୍କର ଦ୍ୱିତୀୟ ଜନ୍ମ ହୁଏ। ପ୍ରଥମ ଜନ୍ମ ମା ପିତା ମାତାଙ୍କ ଠାରୁ ଜନ୍ମ ହୁଅନ୍ତି, ଦ୍ୱିତୀୟ ଜନ୍ମ ହେଉଛି ଗୁରୁଦେବ ତାଙ୍କୁ ଜନ୍ମ ପ୍ରଦାନ କରନ୍ତି, ଜନ୍ମ ସଂସ୍କାର ଜାତ ସଂସ୍କାର କରନ୍ତି, ସଂସ୍କାର ପ୍ରଦାନ କରନ୍ତି। ତେଣୁ ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ, କାହିଁକି ନା ପକ୍ଷୀ ପ୍ରଥମେ ଅଣ୍ଡା ଆକାରରେ ଆସେ, ତାପରେ ଅଣ୍ଡାରୁ ପୁଣି ସେ ତାର ପୁଣି ତାର ଆସେ, ତେଣୁ ଦୁଇଟି ଜନ୍ମ ତାର ହୁଏ। ତେଣୁ ଜଣେ ଯେତେବେଳେ ଏଇ ଦ୍ୱିତୀୟ ଜନ୍ମ ପ୍ରାପ୍ତ ହୁଏ ସେ ସହିତ ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ହେବେ, ନହେଲେ ସମସ୍ତେ ଯୋଗ୍ୟ ହେଇପାରିବେ ନାହିଁ। ତେଣୁ ଯେଉଁମାନେ ବେଦ ପାଠ କରିବେ, ବେଦ ପାଠ ଭାବେ ବିପ୍ର, ବିପ୍ର ଆଉ ବ୍ରାହ୍ମଣ ଆଜି ତଫାତ୍ ରହିଛି ଏଇଭଳି ଭାବରେ। ବେଦ ଯେଉଁମାନେ ପଠନ୍ତି ପାଠ କରନ୍ତି ସେମାନଙ୍କୁ ବିପ୍ର ବୋଲି କୁହାଯାଏ, କିନ୍ତୁ ସେ ବେଦ ଆଉ ବିଶେଷ ତତ୍ତ୍ୱ କିଛି ନ ଜାଣିପାରେ, ସେ କିଛି ଶ୍ଳୋକ କହିଦେଇପାରନ୍ତି ମାତ୍ର, କିଛି ଉଚ୍ଚାରଣ କରିପାରନ୍ତି କର୍ମକାଣ୍ଡୀୟ ବ୍ରାହ୍ମଣମାନେ ଯେଉଁ ରହିଛନ୍ତି ବହୁତ ଶ୍ଳୋକ ଉଚ୍ଚାରଣ କରି ମନ୍ତ୍ର ପାଠ କରନ୍ତି, କିନ୍ତୁ ଆର ଉଦ୍ଦେଶ୍ୟ କ'ଣ ସେମାନେ ଜାଣିଥାଇପାରନ୍ତି ନ ଜାଣିପାରନ୍ତି। କିନ୍ତୁ ଅନ୍ତତଃ ଯେଉଁମାନେ ବ୍ରହ୍ମ ତତ୍ତ୍ୱକୁ ଜାଣନ୍ତି, ବ୍ରହ୍ମ ଜାଣନ୍ତି ଏଠି ସେମାନେ ହେଉଛନ୍ତି ବ୍ରାହ୍ମଣ, ସମସ୍ତେ ବ୍ରାହ୍ମଣ ବିପ୍ର, ସେମାନେ ବେଦ ଅଧ୍ୟୟନ କରିଥାଇପାରନ୍ତି କିନ୍ତୁ ବ୍ରହ୍ମ ବିଷୟରେ ଜାଣନାହିଁ, ଆଉ ଉନ୍ନତ ତତ୍ତ୍ୱ କଥା ଛାଡ଼ନ୍ତି। ଯେଉଁମାନେ ଅନ୍ତତଃ ପକ୍ଷେ ବ୍ରହ୍ମ ବସ୍ତୁକୁ ଜାଣନ୍ତି ସେମାନଙ୍କୁ ବ୍ରାହ୍ମଣ କୁହାଯିବ, ଆର ଉର୍ଦ୍ଧ୍ୱରେ ଯୋଗୀ ଯେଉଁମାନେ ସେହି ବେଦରେ ସେଇ କେମିତି ତଦ୍ଗତେନ ମନସା ଧ୍ୟାନ ଅବସ୍ଥିତ ତଦ୍ଗତେନ ମନସା ପଶନ୍ତି ଜଣେ ଯୋଗୀ ନା, ସେଇ ବେଦରେ ମଧ୍ୟ ଧ୍ୟାନ ବିଷୟରେ କୁହାଯାଇଛି। ତେଣୁ ସେଇଟାକୁ ଯୋଗୀମାନେ ଯେତେବେଳେ ସେଇ ବେଦରେ ସେଇ ଯୋଗକୁ ଆଚରଣ କରନ୍ତି ସେମାନେ ପରମାତ୍ମା ଅନୁଭୂତି ପ୍ରାପ୍ତ ହୁଅନ୍ତି, ଆର ବ୍ରହ୍ମ ଅନୁଭୂତି ଠାରୁ ଆଉ ଟିକେ ଉନ୍ନତ ସ୍ତରକୁ ସେମାନେ ଯାଆନ୍ତି, ପରମାତ୍ମା ଅନୁଭୂତି ପ୍ରାପ୍ତ ହୁଅନ୍ତି। ଏବଂ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରକୁ ଯାଆନ୍ତି ସେମାନେ ଭଗବତ ଅନୁଭୂତି ପ୍ରାପ୍ତ ହୁଅନ୍ତି, ସେମାନେ ଭକ୍ତି ମାଧ୍ୟମରେ ଜ୍ଞାନ ମାଧ୍ୟମରେ ବ୍ରହ୍ମ ଅନୁଭୂତି ପ୍ରାପ୍ତ ହୁଅନ୍ତି, ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ ପରମାତ୍ମା ଅନୁଭୂତି ପ୍ରାପ୍ତ ହୁଅନ୍ତି, ଏବଂ ଭକ୍ତି ମାଧ୍ୟମରେ ଭଗବତ ଅନୁଭୂତି ପ୍ରାପ୍ତ ହୁଅନ୍ତି। ତେଣୁ ଯେଉଁମାନେ ଭକ୍ତ ଯେଉଁମାନେ ଭକ୍ତି ଆଚରଣ କରୁଛନ୍ତି ସେମାନେ ଭଗବାନଙ୍କୁ ଜାଣିପାରନ୍ତି ମାନେ ବେଦେଶ ସର୍ବେ ରହମେବେ ବେଦ୍ୟୋ ସମସ୍ତେ ଯାଉଛନ୍ତି, ସମସ୍ତ ବେଦରେ ଜ୍ଞାତ ବସ୍ତୁ ହେଉଛନ୍ତି ଭଗବାନ କୃଷ୍ଣଙ୍କୁ ଜାଣିବା। କିନ୍ତୁ ଖୁବ୍ କ୍ୱଚିତ ଲୋକ ବେଦ ଅଧ୍ୟୟନ କରି ଭଗବାନ ବୁଝିପାରନ୍ତି। ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି, ପ୍ରଭୁ ଏ ବେଦ ବିଷୟରେ ମୋତେ ଟିକେ କୁହନ୍ତୁ କିଛି କ'ଣ ବେଦ କଥା ଆପଣ ଜାଣିଛନ୍ତି କହୁଛନ୍ତି, ବେଦ ରଚନା କରୁଛନ୍ତି ନା। ପରେ ଯେଉଁ ତିନୋଟି ଶ୍ଳୋକ ରହିଛି 16, 17, 18 ଏ ତିନୋଟି ଶ୍ଳୋକରେ ବେଦର ସାର ଜିନିଷଟାକୁ ଭଗବାନ କହିଦେଇଛନ୍ତି ଏ ତିନୋଟି ଶ୍ଳୋକରେ। ତେଣୁ ଏହିଭଳି ଭାବରେ ତ୍ରୟାଚ ଉପନିଷଦ୍ଭିଶ୍ଚ ସାଂଖ୍ୟ ଯୋଗୀଶ ସାତ୍ୟ ଦେଇ ଏହିଭଳି ଭାବରେ ଭଗବାନଙ୍କର ଅନେକ ମହାତ୍ମ୍ୟ ରହିଛି, ଅନେକ ଲୀଳା ରହିଛି, ଅନେକ ଗୁଣ ରହିଛି, ଅନେକ ସବୁ ଶକ୍ତି ରହିଛି, ଏସବୁ ରହିଛି। କିନ୍ତୁ ଏସବୁ ଶୁଣିକିରି ମଧ୍ୟ ହରିକୁ ବିଷୟରେ ଶୁଣିକିରି ମଧ୍ୟ ସା ମନ୍ୟତାତ୍ମଜନ ସିଏ ଭଗବାନଙ୍କୁ ବି ଜାଣନ୍ତି ନାହିଁ, ସିଏ ଜାଣନ୍ତି ଇଏ ହେଉଛନ୍ତି ମୋର ପୁତ୍ର। ଐଶ୍ୱର୍ଯ୍ୟ ଜ୍ଞାନ ତାଙ୍କର ନାହିଁ, ସେ ହେଉଛି ମାଧୁର୍ଯ୍ୟ, ସେ ହେଉଛି ମାଧୁର୍ଯ୍ୟ ଭାବ। ବୃନ୍ଦାବନ ଭାବ ହେଉଛି ମାଧୁର୍ଯ୍ୟ ଭାବ, ସେଠି ଐଶ୍ୱର୍ଯ୍ୟ ଭାବ ନଥାଏ। କିନ୍ତୁ ଯେତେବେଳେ ଜଣେ ଆସିଯାଏ ମଥୁରା ପୁରୀ ବା ଦ୍ୱାରକା ପୁରୀ ଯେତେବେଳେ ଆସିଯାଏ ସେଥିପାଇଁ ସେଠି ତାଙ୍କର ଐଶ୍ୱର୍ଯ୍ୟ ଭାବ ଆସିଯାଏ। ସେଥିପାଇଁ ଭଗବାନ କହିଛନ୍ତି ଏଠି ଶାସ୍ତ୍ରରେ କୁହାଯାଇଛି ଯେ ସିଏ ହେଉଛନ୍ତି ଦ୍ୱାରକାରେ ସିଏ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ପୂର୍ଣ୍ଣ ପୂର୍ଣ୍ଣତର ପୂର୍ଣ୍ଣତମ। ତେଣୁ ଏଇ ଯେଉଁ ବୃନ୍ଦାବନ ଭାବ ଏଇଟା ହେଉଛି ସେଥିପାଇଁ ମହାପ୍ରଭୁ କହିଲେ ଆରାଧ୍ୟ ଭଗବାନ ବ୍ରଜେଶ ତନୟ ଗଧାମ ବୃନ୍ଦାବନ, ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ଭଗବାନ ବ୍ରଜେଶ ତନୟ ବା ଏଇ ନନ୍ଦନନ୍ଦନ ବା ଯଶୋଦାନନ୍ଦନ, ସେ ହେଉଛି ସବୁଠାରୁ ଶ୍ରେଷ୍ଠ ଆରାଧ୍ୟ ଏବଂ ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ଆରାଧ୍ୟ ଗଧାମ ବୃନ୍ଦାବନ। ଏବଂ ଏ ଉପାୟ କିଭଳି ଭାବରେ ଆରାଧନା କରିବା ନା ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯାହା କଳ୍ପିତା, ବ୍ରଜବଧୁ ଗୋପୀମାନେ ମା ଏଠି ଯଶୋଦା ଯେଉଁଭଳି ଭାବରେ ଭଗବାନଙ୍କ ଆରାଧନା କରୁଛନ୍ତି ସେହିଭଳି ଭାବରେ ସେଇଟା ହେଉଛି ଶ୍ରେଷ୍ଠ ଆରାଧନା, ବା ଆମେ କହିବା ରାଧାରାଣୀଙ୍କ ଆରାଧନା ହେଉଛି ସବୁଠୁ ଶ୍ରେଷ୍ଠ ଆରାଧନା ରାଧାରାଣୀଙ୍କ, ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯାହା କଳ୍ପିତା। ଏବଂ ସେ ମହାପ୍ରଭୁଙ୍କ ଜୀବନୀକୁ ଯଦି ସଂକ୍ଷେପରେ ଗୋଟିଏ ଶ୍ଳୋକରେ କୁହାଯିବ ଏଇ ହେଉଛି ତାଙ୍କର ଜୀବନୀ, ସେ କଥା କହୁଛନ୍ତି ରମ୍ୟା କାଚିତ ଉପାସନା ବ୍ରଜବଧୁ ବର୍ଗେଣ ଯାହା କଳ୍ପିତା। ଶ୍ରୀମଦ୍ ଭାଗବତମ ପ୍ରମାଣ ମମଳମ, ଶ୍ରୀମଦ୍ ଭାଗବତମରେ ଅନେକ ଶାସ୍ତ୍ର ଅଛନ୍ତି କିନ୍ତୁ ଶ୍ରୀମଦ୍ ଭାଗବତମରେ ଅମଳ ପ୍ରମାଣ ରହିଛି। ଏଥିରେ ତ୍ରୈଗୁଣୀୟ ବିଷୟ ବେଦା କୁହାଯାଏ, ତିନି ଗୁଣର ପ୍ରଭାବ ରହିଛି ବେଦରେ କିନ୍ତୁ ଭାଗବତମରେ ତା'ର ପ୍ରଭାବ ନାହିଁ, ଅମଳ ପ୍ରମାଣ ବୋଲି କୁହାଯାଏ। ତେଣୁ ପ୍ରେମା କୁମାର୍ଥ ମହା, ଯେଉଁ ପଞ୍ଚମ ପୁରୁଷାର୍ଥ ଯେଉଁ ପ୍ରେମ, ଯେଉଁ ଯଶୋଦା ମା କୃଷ୍ଣ ପ୍ରେମ ଲାଭ କରିଥିଲେ ହେଉଛି ପଞ୍ଚମ ପୁରୁଷାର୍ଥ, ଇଏ ହେଉଛି ଅନ୍ତିମ ଆମର ଜୀବନର ଲକ୍ଷ୍ୟ ହେଉଛି ଏଇଟା ପଞ୍ଚମ ପୁରୁଷାର୍ଥ ପ୍ରାପ୍ତ ହେବା। ଶ୍ରୀ ମହାପ୍ରଭୁର ମତବିଦମ ତତ୍ରାଧରଣ କର, ମହାପ୍ରଭୁଙ୍କର ହେଉଛି ମତ। ତେଣୁ ଏଇଭଳି ଭାବରେ ଏ ଶ୍ଳୋକଟି ମୋର ମନେ ପଡ଼ୁଛି, ମୁଁ ଭୁବନେଶ୍ୱରରେ ଏ ଶ୍ଳୋକଟି କହିଥିଲି କିନ୍ତୁ ସେଠି ଆଉ ସବୁ ଅଲଗା ଭାବାର୍ଥ ସବୁ ଥିଲା ମୋର, ଯାହା ଏ ବର୍ତ୍ତମାନ ଇଏ ସବୁ ଅଲଗା ସବୁ ଚିନ୍ତା ସବୁ ଆସିଗଲା, ଅଲଗା କଥା ସବୁ ଆସିଗଲା। ଏବଂ ଏଇଭଳି ଭାବରେ ଆମର ସମୟ ହୋଇଯାଇଛି, ଆମ କଥାକୁ ବିଶ୍ରାମ ନେବା ପୂର୍ବରୁ ଆମେ ପ୍ରଶ୍ନ କରୁଛୁ କହିବା କିଛି ଆପଣଙ୍କର କିଛି ସନ୍ଦେହ ରହିଛି ବା କିଛି ବୁଝେଇଲାନି କିଛି ପ୍ରଶ୍ନ ରହିଛି ଯଦି ଭାବ ଦେଲେ ତା ପୂର୍ବରୁ ମହାପ୍ରଭୁଙ୍କ ପୂର୍ବରୁ ଶାନ୍ତ ଦାସ୍ୟ ଏବଂ ସମ୍ଭ୍ରମ ସଖ୍ୟ ଥିଲା, ତାପରେ ସିଏ ଦେଲେ ବିଶ୍ରମ ସଖ୍ୟ ଏବଂ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ, ବାତ୍ସଲ୍ୟ ମାଧୁର୍ଯ୍ୟ ଏଇ ଦୁଇଟି ଅଧିକ ରସ ସିଏ ଆଡ଼୍ କଲେ ବାତ୍ସଲ୍ୟ ମାଧୁର୍ଯ୍ୟ। ତା ପୂର୍ବରୁ ଭଗବାନଙ୍କୁ ଯେଉଁମାନେ ପୂଜା କରୁଥିଲେ ଆରାଧନା କରୁଥିଲେ ସେମାନେ ଏଇସବୁ ରସରେ ଭଗବାନ ସବୁ ସମ୍ବନ୍ଧିତ ହୋଇନଥିଲେ, ମହାପ୍ରଭୁ ଆସିକି ସେସବୁ ପ୍ରଦାନ କରିଛନ୍ତି। ଚାରି ଭାବ ଅଢ଼େଇ ଦାସ୍ୟ ସଖ୍ୟର ହାଫ ଫୁଲ ନୁହଁ, ସଖ୍ୟର ଅର୍ଜୁନମାନଙ୍କର ଅର୍ଜୁନଙ୍କର ଯେଉଁ ଭଗବାନ ସହିତ ସେ ହେଉଛି ବିଶ୍ରମ ସଖ୍ୟ, କିନ୍ତୁ ବୃନ୍ଦାବନରେ ଯେଉଁ ସଖାମାନେ ଥିଲେ ଭଗବାନଙ୍କ ସହିତ ସେ ବିଶ୍ରମ୍ଭ, ସେଇଟା ଏଇଟା ହେଉଛି ସମ୍ଭ୍ରମ, ସେଇଟା ହେଉଛି ବିଶ୍ରମ୍ଭ। ତେଣୁ ସେଠି ସେ ତାଙ୍କ କାନ୍ଦକୁ ଚଢ଼ି ଯାଉଥିଲେ, ଅର୍ଜୁନ ଯେମିତି ଭଗବାନଙ୍କ ବିଶ୍ୱରୂପ ଦେଖି ଭୟ କରିଗଲେ, ସେ ସବୁ ତାଙ୍କର ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସିଏ ତାଙ୍କୁ ଭୟ ନାହିଁ, ତାଙ୍କର ସେ ଆମ ସମାନ ବୋଲି କହିକରି ସେ ତାଙ୍କୁ ଲୀଳା କରୁଥିଲେ। ମା ଯଶୋଦା ମଧ୍ୟ ସେଇଭଳି ଭାବରେ ତାଙ୍କର କୌଣସି ଭଗବତା ଅନୁଭୂତି ଆସୁନଥିଲା, ଯେତେ ଦେଖେଇଲେ ମଧ୍ୟ ସିଏ ଭାବୁଛନ୍ତି ଇଏ ମୋର ପୁତ୍ର। ତେଣୁ ଏଇ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ ଏଇ ଦୁଇଟି ରସ ମହାପ୍ରଭୁ ପ୍ରଦାନ କରିଛନ୍ତି।
କପିଳ
ସିଏ ହେଉଛନ୍ତି ଭଗବାନ, ସେ କପିଳତା କୁହାଯାଉନି। ସେ ଜଣେ ନାସ୍ତିକ କପିଳ ଅଛନ୍ତି, ଯେଉଁମାନେ ପାଠ ପଢ଼ୁଛନ୍ତି ସାଂଖ୍ୟ ଯୋଗ ପଢ଼ୁଛନ୍ତି ସାଂଖ୍ୟ ଦର୍ଶନ, ସେମାନେ ସେ ନାସ୍ତିକ କପିଳଙ୍କର କଥା କହୁଛନ୍ତି। ତେଣୁ ଇଏ ଯେଉଁ ଆମର କପିଳ ସେ ହେଉଛନ୍ତି ଭଗବାନ, ସେ ଯଦି ସାଂଖ୍ୟ ଯୋଗ ଦେଇଛନ୍ତି କିନ୍ତୁ ସେ ମଧ୍ୟ ଭକ୍ତି ମଧ୍ୟ ଦେଇଛନ୍ତି, ଭକ୍ତି ପ୍ରଦାନ କରିଛନ୍ତି। ମା ଦେଖୁଥିଲୁ ସେ ସାଂଖ୍ୟ ଯୋଗ କହିଛନ୍ତି, ସେଥିରେ ଭକ୍ତି ମଧ୍ୟ ରହିଛି। କିନ୍ତୁ ଇଏ ଯେଉଁ ସାଂଖ୍ୟ ଦର୍ଶନ କଥା କୁହାଯାଏ, ଏଥିରେ ହେଉଛି ନାସ୍ତିକ କପିଳ ଜଣେ ଅଛନ୍ତି, ସେହି କପିଳଙ୍କ ପ୍ରସିଦ୍ଧ ରହିଛନ୍ତି କପିଳ ବୋଲି ସମସ୍ତେ ଭାବନ୍ତି। ପ୍ରପଦ ମହାରାଜ ତାଙ୍କ ଭାଗବତ କଥା କହିଛନ୍ତି, ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବୃନ୍ଦ କି ନିଜାଇ ଗୋତ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।